ॐ नमो भगवते वासुदेवाय। ॐ
नमो भगवते वासुदेवाय।
हरे कृष्ण अभ्यस्त भक्तवृंद मातृवृंद, हमारा जी श्रीमद्भागवत दशम स्कंद एक अध्याय अठर श्लोक आलोचना करवा तेणु ये श्लोक आलोचना करने पूर्व आम घोषणा कर देचु आज भक्त समाज श्रेष्ठ भक्त किए सुदयानंद सब किए भक्ति भक्त मान भर किए श्रेष्ठ सीटा आज गोपी मैंने प्रकाश कर पूर्व सब सिलेक्शन हो सर आम से कह प्रथम श्लोकटी आलोचना करवा बहुत प्रसिद्ध श्लोक हंताय मद्रबला हरिदास वर्ज्यो जद राम कृष्ण चरण स्पर्श प्रमोदा मानं तनुति सह गो गणयोतयोजात पानीय सुजवस्व कंदर कंद मुळी हंताय अद्रबला हरिदास वर्ज्यो जद राम कृष्ण चरण स्पर्श प्रमोदा मानं तनुति सह गो गणयोतयोजात कान्य सुजवस्व कंदर कंद मुळी हंता हंतायम हंत हंत कहले आहा हंतायम हंत अयम अद्री अबड़ा अद्री होती पर्वत तेणु गोपी मैंने सखी मान को अबड़ा आम सब अबड़ा हंती हंताय मद्री अबड़ा हरिदास वर्ज्यो आम मत सब हरिदास किंतु हरिदास वर्ज्यो वर्ज्य कले श्रेष्ठ तेणु हरिदास मान भितर भक्त मान भर श्रेष्ठ डिक्लेयर कर गोपी मैंने ये होती अद्री अद्री होती गोवर्धन हंताएं अद्री रबड़ा हरिदास वर्ज्यो यदि अन्य कहे कहीं से श्रेष्ठ हे अन्य सब अच्छा नारद आदि बहुत भक्त अच्छा राम आम रघुनंदन नाम जो मत बहुत भक्त अच्छा आमर रही गौर मोहन प्रभु इत्यादि बहुत सीनियर भक्त अच्छा आ सी कहीं श्रेष्ठ भक्त है जद रामकृष्ण चरण स्पर्श प्रमोद कहीं जेहेतु से रामकृष्ण चरण स्पर्श रे प्रमोदित होती आनंदित होती रामकृष्ण चरण स्पर्श प्रमोद जो भगवान तंकर भाई बलदेव सहित सखा मान सहित गाभी चारण कर गोचारण कर से ही समय गोवर्धन जिते गोचारण करते से रामकृष्ण चरण स्पर्श पाइक आनंदित होती केमी जानते आनंदित होती मान तनति सह गो गणयो तयोज केमी ना से सम्मान प्रदर्शन करनोति किभली सम्मान प्रदर्शन कर सह गो गणयो तयोज खाली रामकृष्ण को सम्मान प्रदर्शन कर नुह जिते गाभी अच्छा जिते सखा मैंने अच्छा गो गणयो तयोर्जत समस्त को कौन कर किभली सम्मान प्रदर्शन कर पानीय सुंदर सुंदर पानीय प्रदान खाली जो जल प्रदान कर नुह विभिन्न प्रकार फल रस इत्यादि प्रदान करवस कहले गाभी मान पर सुंदर सुंदर घास जब घास प्रदान कंदर से ही जो गुंफा से विभिन्न प्रकार कंदर रही से कंदर में भगवान आम पूर्व वर्णना करते ना वर्षा ऋतु कि भगवान जे कंदर में आश्रय नौते गुंफा आश्रय नौते तेणु ये से भाव पूजित करजा कर कंदर कंद मूल भगवान केमी आम वर्णना करें वर्षा ऋतु कंदमूल इत्यादि सेवन करुले भाव गोवर्धन भगवान भ्राता बलदेव तांकर सांग बाक मैंने ଏବଂ ତାଙ୍କର ଯେଉଁ ଗାଭୀମାନଙ୍କ ସହିତ ଅନ୍ୟ ମଇଁଷି ଇତ୍ୟାଦି ଯେତେ ସବୁ ପଶୁମାନେ ଅଛନ୍ତି ସମସ୍ତଙ୍କୁ ସେ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଏହିଭଳି ଭାବରେ ଆପ୍ୟାୟିତ କରୁଛନ୍ତି। ତେଣୁ ଏଇଥିରୁ ଜଣାପଡ଼ିଲା ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଇଏ ହରିଦାସ ବର୍ଜ୍ୟ ହେଉଛନ୍ତି କି ଅଦ୍ରି ରବଳା ଅଦ୍ରି ଅଦ୍ରି କହିଲେ ଗୋବର୍ଦ୍ଧନ। ତେଣୁ ଯଦି ଗୋପୀମାନେ ପଚାରିବେ ଆଉ ସବୁ କିଏ ଥିଲେ କମ୍ପିଟିସନରେ, ଗୋଟେ ଶ୍ରେଷ୍ଠ ହେବ ମାନେ ଜଣେ କମ୍ପିଟିସନ ହେବ ନା ଆଉ ନହେଲେ କେମିତି କ'ଣ ଆମେ କହିଦେବା ଇଏ ଶ୍ରେଷ୍ଠ ହେଲା କ'ଣ କାହା ସହିତ କମ୍ପିଟିସ କରି ହେଇଥିଲା ନା ସବୁ ଅଛି ସବୁ ବିଭିନ୍ନ ଗ୍ରୁପ ହେଇଛି ବିଭିନ୍ନ ଗ୍ରୁପ ହେଇକରି ସବୁ ଭକ୍ତମାନେ ସବୁ ନିର୍ଣ୍ଣୟ କରିଛନ୍ତି କାହାର କେତେ ଭକ୍ତି ରହିଛି। ଭାଗବତ ସପ୍ତମ ସ୍କନ୍ଧରେ ପ୍ରଥମ ଅଧ୍ୟାୟରେ ଯୁଧିଷ୍ଠିର ମହାରାଜଙ୍କୁ ନାରଦଜୀ କହୁଛନ୍ତି ବିଭିନ୍ନ ଗ୍ରୁପ କଥା, ବିଭିନ୍ନ ଗ୍ରୁପ ଭକ୍ତ ସବୁ ରହିଛନ୍ତି, କେତେ ପ୍ରକାର ଭକ୍ତ ରହିଛନ୍ତି। ଯେତେବେଳେ ଯୁଧିଷ୍ଠିର ମହାରାଜ ପଚାରିଲେ କାହିଁକି ଯେଉଁ ରାଜସ୍ୱ ଯଜ୍ଞ ହେଉଥିଲା, ରାଜସ୍ୱ ଯଜ୍ଞରେ ଇନ୍ଦ୍ରପ୍ରସ୍ଥରେ ରାଜସ୍ୱ ଯଜ୍ଞରେ କ'ଣ ହେଲା ନା ଯେଉଁ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଅଗ୍ରପୂଜ୍ୟ ବୋଲି ସ୍ଥିର କରାଗଲା, ସହଦେବ କହିଲେ ଅଗ୍ରପୂଜ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ଭୀଷ୍ମଦେବ ମଧ୍ୟ ତାକୁ ସମର୍ଥନ କଲେ, କିନ୍ତୁ ଶିଶୁପାଳ ଇତ୍ୟାଦି କେତେଜଣ ସେମାନେ ସବୁ ବିରୋଧ କଲେ, ଭଗବାନଙ୍କର ନିନ୍ଦା କରିବା ପାଇଁ ଆରମ୍ଭ କଲେ। ତେଣୁ ସମସ୍ତଙ୍କ ସାମ୍ନାରେ ଭଗବାନ ତାଙ୍କ ସୁଦର୍ଶନ ଚକ୍ର ପ୍ରେରଣ କରି ଶିଶୁପାଳକୁ ହତ୍ୟା କରିଥିଲେ। ତେଣୁ ଶିଶୁପାଳ ଯେତେବେଳେ ମୃତ୍ୟୁବରଣ କଲା ସେତେବେଳେ ତାର ଶରୀରରେ ଗୋଟେ ଜ୍ୟୋତି ଆସିକରି ଭଗବାନଙ୍କ ଶରୀରରେ ମିଶିଯାଇଥିଲା। ତେଣୁ ଏଇଟା ଶୁଣି ଯୁଧିଷ୍ଠିର ମହାରାଜ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁଧିଷ୍ଠିର ମହାରାଜ ସାମାନ୍ୟ ବ୍ୟକ୍ତି ନୁହନ୍ତି, ସିଏ ମଧ୍ୟ ଏ ଥିଲେ ଭକ୍ତମାନଙ୍କ ଭିତରେ ଗଣା ହୋଇଥିଲେ, କିଏ ସିଏ ମଧ୍ୟ ଜଣେ ଶ୍ରେଷ୍ଠ ମାନେ ସିଏ ମଧ୍ୟ ବହୁତ ଉନ୍ନତ ସ୍ତରର ଭକ୍ତ, ଆମେ ଆସିବା ସେ କଥା ତାଙ୍କ କଥା କହିବା। ସିଏ ମଧ୍ୟ ବୁଝିପାରିଲେ ନାହିଁ, ସେ କହିଲେ କେମିତି ଇଏ ହେଲା, ଇଏ ତ ବେଣ ରାଜା ଜାଣନ୍ତି ସବୁ ଧର୍ମରାଜ, ସେ ଧର୍ମ କଥା ଜାଣନ୍ତି। ବେଣ ରାଜା ଜଣେ ଥିଲେ ଯିଏ ପ୍ରହ୍ଲାଦ ମହାରାଜଙ୍କର ବଂଶରେ ଆସୁଥିଲେ, ସିଏ ଭଗବାନଙ୍କୁ ବିରୋଧ କରି ଭଗବାନ ପ୍ରତି ଅପରାଧ କରି ନରକକୁ ଗମନ କରୁଥିଲେ। ଆଉ ଶିଶୁପାଳ ଏତେ ପିଲାଦିନରୁ ଶିଶୁ ଅବସ୍ଥାରୁ ଠିକ୍ ଭାବରେ କଥା କହିପାରୁନଥିଲା, ଖନି କଥା କହୁଥିଲା, ଯେତେବେଳେ ସେତେବେଳେ ସେ ଭଗବାନଙ୍କ ବିରୁଦ୍ଧରେ କଥା କହୁଥିଲା, ଭଗବାନ ଅପମାନ କରୁଥିଲା, ତାର ଜୁହାରେ ସ୍ୱତପୃଷ୍ଟ ହୋଇଯିବା କଥା, ସିଏ କେମିତି ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହେଲା, ଆଶ୍ଚର୍ଯ୍ୟ କଥା। ତେଣୁ ନାରଦମୁନି ସେଠି କହିଛନ୍ତି, ବିଭିନ୍ନ ଗ୍ରୁପ ଅଫ୍ ଡିଭୋଟିଜଙ୍କ କଥା କହିଛନ୍ତି, ସେ କହିଛନ୍ତି ଗୋପ୍ୟ କାମା ବହୁତ କଥା କହିଛନ୍ତି, ତା ଦେହରେ ଏଇ ପଏଣ୍ଟ ଆସୁଛି। ଆମର ଜାଣିବା କଥା କେତେ ସବୁ ଭକ୍ତ ଥିଲେ, ତାଙ୍କ ଭିତରୁ ଶ୍ରେଷ୍ଠ କିଏ ଆସୁଛନ୍ତି, ଗୋପ୍ୟ କାମା ଗୋପୀମାନେ ମଧ୍ୟ ଅଛନ୍ତି ତାଙ୍କ ଭିତରେ ଭକ୍ତମାନଙ୍କ ଭିତରେ, ଏମାନେ ମଧ୍ୟ କମ୍ ନୁହନ୍ତି। ଗୋପ୍ୟ କାମା ସେମାନେ ଭଗବାନଙ୍କୁ ପ୍ରେମ କରି, କାମ କରି ତାଙ୍କ ପ୍ରେମ ଶୁଦ୍ଧ ପ୍ରେମ ସେମାନେ ଭଗବାନ ପ୍ରାପ୍ତ ହୋଇଥିଲେ। ଗୋପ୍ୟ କାମା ଭୟାତ୍ କଂସୋ, କଂସ ଭଗବାନ ଭୟ କରୁଥିଲା, କିନ୍ତୁ ଯାହା ହେଲେ ମଧ୍ୟ ସେ ଭଗବାନ ସବୁ ଚିନ୍ତା କରୁଥିଲା। ଆମେ ଯେମିତି କହୁଛୁ ସବୈ ମନ କୃଷ୍ଣ ପଦାର ବିନ୍ଦୟୁ, ମନଟାକୁ ଭଗବାନ କହିଲେ, ଭଗବତ ଗୀତାରେ ମନକୁ ଭଗବାନ କହିଲେ ମନ ମନମନା ଭାବ, ତେଣୁ କଂସ ମଧ୍ୟ ମନମନା ଭାବ ହୋଇଥିଲା, କଂସ ମଧ୍ୟ ସବୁ ଚିନ୍ତା କରୁଥିଲା, ଏଭଳି ଚିନ୍ତା କରୁଥିଲା। ନାରଦ କହିଲେ ସିଏ ହେଉଛି ଶ୍ରେଷ୍ଠ ଭକ୍ତ, ଏଇଭଳିଆ କହିଥିଲେ, ଆ ପୂର୍ବ ଏଇ ପ୍ରଥମ ଅଧ୍ୟାୟରେ କହିଛନ୍ତି। ଅବଶ୍ୟ ତନ୍ମୟଂ ଜଗତ ବୋଲି କୁହାଯାଏ, ଆସୀନ ସମ୍ବିଷଣ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ ଅପସତ୍ତନ୍ମୟଂ ଜଗତ, ସେ ଯେଉଁଠି ବସୁଥିଲା, ଯେଉଁଠି ଖାଦ୍ୟ ଗ୍ରହଣ କରୁଥିଲା, ଯାହା ଖାଉଥିଲା, ଯାହା ଯୁଆଡ଼େ ଯାଉଥିଲା, ଯେଉଁଠି ରହୁଥିଲା ବା ଶୟନ କରୁଥିଲା, ଯାହା କରୁଥିଲା ସବୁବେଳେ କୃଷ୍ଣଙ୍କୁ ଚିନ୍ତା କରୁଥିଲା। ତେଣୁ ଅପସତ୍ତନ୍ମୟଂ ଜଗତ, ସବୁଠେଇ ସେ କୃଷ୍ଣଙ୍କୁ ଭଗବାନ ଦର୍ଶନ କରୁଥିଲା। ଏ ହେଉଛି ମହାଭାଗବତ କଥା, ଭଗବାନ ସବୁଠି ଦର୍ଶନ କରିବା। ସର୍ବସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହଏ ନିଜ ଇଷ୍ଟଦେବ ସ୍ମୃତି, ସବୁଠାରେ ସେ ଭଗବାନ ଦର୍ଶନ କରନ୍ତି ଶ୍ରେଷ୍ଠ ଭକ୍ତ ଯେଉଁମାନେ। ତେଣୁ କଂସ ମଧ୍ୟ କମ୍ ଭକ୍ତ ନଥିଲା, ସେ ସବୁଠି ଭଗବାନ ଦର୍ଶନ କରୁଥିଲା, କିନ୍ତୁ ସିଏ ଇଏରେ ଆସିପାରିଲା ନାହିଁ, ଇଏ କମ୍ପିଟିସନରେ ସେ ଆସିପାରିଲା ନାହିଁ, ଭାଗ ନେଇପାରିଲା ନାହିଁ, କାହିଁକିନା ସିଏ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା। ଯଦିଓ ଚିନ୍ତା କରୁଥିଲା କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା। ଭୟାତ୍ କଂସୋ, କଂସ ସବୁ ତାଙ୍କୁ ଦେଖିଲେ କ'ଣ ମୃତ୍ୟୁ ଭୋଜପତେ, କୃଷ୍ଣଙ୍କୁ ଦେଖିଥିଲେ ସେ ମୃତ୍ୟୁ ବୋଲି ଭାବୁଥିଲା, କିନ୍ତୁ ଭକ୍ତ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି ସେ ଭାବୁଛି ଅମୃତ, ଇଏ ସବୁ ଅମୃତ, ଭଗବାନ ଏକାଧାରେ ମୃତ ଏବଂ ଅମୃତ। ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ, ତପାମି ହମ୍ ହମ୍ ବର୍ଷମ ନିଗୃଣାମି ଉଚ୍ଛିଦାମି ଚ ଅମୃତଂ ଚ ମୃତ୍ୟୁଶ ସଦସତ୍ୟାହମ ଅର୍ଜୁନ। ବର୍ତ୍ତମାନ ଖରାଦିନ ସରିଗଲା, ବର୍ତ୍ତମାନ ବର୍ଷା ଦିନ ଚାଲିଛି, ତେଣୁ ଭଗବାନ ଏହିସବୁ ବ୍ୟବସ୍ଥା କରୁଛନ୍ତି। ଖରାଦିନରେ ବହୁତ ତପ ପ୍ରଦାନ କଲେ, ବହୁତ ଗ୍ରୀଷ୍ମ ପ୍ରଦାନ କଲେ, ବର୍ତ୍ତମାନ ବର୍ଷା ଦିନରେ ବହୁତ ବର୍ଷା ପ୍ରଦାନ କରୁଛନ୍ତି। ତପାମି ହମ୍ ହମ୍ ବର୍ଷମ ନିଗୃଣାମି ଉଚ୍ଛିଦାମି ଚ ତପ ପ୍ରଦାନ କରି ସବୁ ଜଳକୁ ନେଇଯାଉଛନ୍ତି ଏବଂ ବର୍ଷା ମାଧ୍ୟମରେ ସେ ସବୁ ଉତ୍ସଦା ପ୍ରଦାନ କରୁଛନ୍ତି। ତେଣୁ ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ ମଧ୍ୟ। ଯେଉଁମାନେ ଭଗବାନ ଶରଣ ଯିବେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ, ଭଗବାନ ଶରଣରେ ଗଲେ ଭଗବାନ ତାଙ୍କୁ ଅମୃତ ରୂପରେ ତାଙ୍କୁ ଅମୃତତ୍ଵ ପ୍ରଦାନ କରିବେ। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣ ଯିବେ ନାହିଁ, ମୃତ୍ୟୁ ରୂପରେ ଭଗବାନ ତାଙ୍କର ସବୁକିଛି ହରଣ କରିନେବେ। ମୃତ୍ୟୁ ସର୍ବହରସାହମ, କଂସର ସବୁକିଛି ହରଣ କରିନେଲେ, ତେଣୁ ସେ କମ୍ପିଟିସନ୍ ଆସିପାରିଲା ନାହିଁ। ଯଦିଓ ସେ ଭକ୍ତି କରୁଥିଲା, କିନ୍ତୁ ସେ ଏଥିରେ ଆସିପାରିଲା ନାହିଁ, ଭାଗ ନେଇପାରିଲା ନାହିଁ। ତେବେ ସୁଖଦେବ ଗୋସ୍ୱାମୀ ତିନି ଜଣଙ୍କୁ ଚୁଜ୍ କଲେ ଶ୍ରେଷ୍ଠ ହିସାବରେ। ତାଙ୍କ ଭିତରେ କିଏ ଶ୍ରେଷ୍ଠ, ଗୋପୀମାନେ ବର୍ତ୍ତମାନ କହୁଛନ୍ତି, କିନ୍ତୁ ଆଉ ଭଗବାନ କହିବେ କି ଗୋପୀମାନେ ଏବଂ ସେ ତିନି ଜଣ ଭିତରେ କିଏ ଶ୍ରେଷ୍ଠ ଭଗବାନ କହିବେ। ତେଣୁ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଗୋଟେ ସିଲେକ୍ସନ୍ ଗୋଟେ ଦେଇଛନ୍ତି। ଏ ଯେଉଁମାନେ ଅଛନ୍ତି ଭଗବାନ କୃଷ୍ଣଙ୍କର, ହଁ ସେ କହିଲେ, ନାରଦମୁନି କହୁଛନ୍ତି କ'ଣ ନା, ଗୋପ୍ୟ କାମ ଭୟାତ କଂସ ଦ୍ୱେଷା ଚୈଦ୍ୟା ଦ୍ୱୟ ନୃପ, ଚୈଦ୍ୟ ବା ଶିଶୁପାଳ ଇତ୍ୟାଦି ଏମାନେ ସବୁ ଦ୍ୱେଷ କରୁଥିଲେ ଭଗବାନଙ୍କୁ। ଏଭଳି ଭାବରେ ଅନେକ ଅଛନ୍ତି ଦ୍ୱେଷ କରୁଛନ୍ତି ଭଗବାନଙ୍କୁ, ଆଦ୍ୟ ବୋଲି କୁହାଗଲା, ବହୁତ ଅଛନ୍ତି। ଏବଂ ସମ୍ବନ୍ଧା ବୃଷ୍ଣୟ, ବୃଷ୍ଟିବଂଶରେ ଆପଣ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ ସମ୍ବନ୍ଧିତ, ଆମର ଭାଇ ବନ୍ଧୁ କୁଟୁମ୍ବ ଇତ୍ୟାଦି, କୃଷ୍ଣ ହେଉଛନ୍ତି ତାଙ୍କର ଭାଇ ବନ୍ଧୁ କୁଟୁମ୍ବ ସମ୍ବନ୍ଧ, ବୃଷ୍ଣିବଂଶରେ ଭଗବାନ ଆସୁଛନ୍ତି। ତେଣୁ ସମ୍ବନ୍ଧା ବୃଷ୍ଣୟ ସ୍ନେହା ଦୁୟାନ, ନାରଦମୁନୀ ଯୁଧିଷ୍ଠିର ମହାରାଜ କହୁଛନ୍ତି ତୁମେ ହେଉଛି ସ୍ନେହରେ ଭଗବାନଙ୍କ ସହ ଯୁକ୍ତ ହେଇଛ, ପାଣ୍ଡବମାନେ ସ୍ନେହ ଭଗବାନଙ୍କୁ ସ୍ନେହ କରୁଥିଲେ ସେମାନେ। ଏବଂ ଭକ୍ତିଆ ବୟଂ ବିଭୁ, ବୟଂ ଶବ୍ଦ ବ୍ୟବହାର କରେ ନାରଦମୁନି କାହିଁକି ନା, ସେଥିରେ ମଧ୍ୟ ହରିଚରଣ ପ୍ରଭୁ ରହିଛନ୍ତି, ଅଦ୍ୱୈତ ପ୍ରଭୁ ରହିଛନ୍ତି, ଆଉ ଯେତେ ମାତାଜୀ ଅଛନ୍ତି, ସମସ୍ତେ ବୟଂ ଶବ୍ଦ ବ୍ୟବହାର କରାଗଲା। ଆମେ ସବୁ ସେଇ ଧାରାରେ ଆସୁଛେ ଭକ୍ତ, ବୟଂ ବିଭୁ ପାଦସେବା ମଧ୍ୟ ରହିଥିଲା, ତେଣୁ ବୟଂ ଶବ୍ଦ ବ୍ୟବହାର କଲା, ଭକ୍ତିଆ ବୟଂ ବିଭୁ, ଆମେ ତ କିଛି କମ୍ ନୁହଁ, ଆମେ ତ ଭକ୍ତରେ ଭଗବାନ ସହିତ ଯୁକ୍ତ ହେଇଛୁ। କିନ୍ତୁ ଏ ଲିଷ୍ଟଟା ଗଲା ସୁଖଦେବ ଗୋସ୍ୱାମୀ ପାଖକୁ, ସୁଖଦେବ ଗୋସ୍ୱାମୀ ଚୁଜ୍ କରିବେ କିଏ ଶ୍ରେଷ୍ଠ, କିନ୍ତୁ ସୁଖଦେବ ଗୋସ୍ୱାମୀ କରିପାରିଲେ ନାହିଁ, ସେଇଟା ଭଗବାନ ପାଖକୁ ପଠାଇଦେଲେ। ତଥାପି ସେ ତିନି ଜଣଙ୍କୁ ଚୁଜ୍ କରିଛନ୍ତି, ଚତୁର୍ଥ ଜଣଙ୍କୁ ଚୁଜ୍ ଯଦି କରିଛନ୍ତି, କିନ୍ତୁ ସେ ଚତୁର୍ଥ ଜଣଙ୍କୁ ଦେଇଦେଲେ ଡିକ୍ଲେୟାର କରିବା ପାଇଁ କିଏ ଶ୍ରେଷ୍ଠ। ତେଣୁ ଏଇ ଗୋପୀମାନେ କହିଦେଲେ ଶ୍ରେଷ୍ଠ ହେଉଛନ୍ତି ଗୋବର୍ଦ୍ଧନ ଶ୍ରେଷ୍ଠ, କିନ୍ତୁ ଆ ପୂର୍ବରୁ ସେ ଚଏସ୍ ମାନେ ସିଲେକ୍ସନ୍ କରିଛନ୍ତି କିଏ ଶ୍ରେଷ୍ଠ ନା ଉଦ୍ଧବ, ଶ୍ରୀବଂଶ ବିଷୟରେ ଯାଦବମାନଙ୍କ ଭିତରେ ଉଦ୍ଧବ ହେଉଛନ୍ତି ଶ୍ରେଷ୍ଠ। ହରିଦାସ ଶବ୍ଦ ତିନି ଥର ଆସିଛି ଭାଗବତମରେ, ହରିଦାସ ଶବ୍ଦ ତିନି ଥର ଆସିଛି, ତେଣୁ ଉଦ୍ଧବଙ୍କ କଥା ଆସିଛି କିଭଳି ଭାବରେ, ଉଦ୍ଧବ କଥା ଆସିଛି ଦଶମ ସ୍କନ୍ଧ 47 ଅଧ୍ୟାୟରେ, ଯେତେବେଳେ ଭଗବାନ ପଠାଇଲେ ଉଦ୍ଧବଙ୍କୁ ଗୋପୀମାନଙ୍କ ପାଖକୁ। ଉଦ୍ଧବ ମଧ୍ୟ କମ୍ ନୁହନ୍ତି, ଉଦ୍ଧବ ମଧ୍ୟ ଶ୍ରେଷ୍ଠ ଭକ୍ତ, ଭଗବାନ ମଧ୍ୟ ଡିକ୍ଲେୟାର କଲେ ସେଇଟା 41 କହିଲେ 14 ଅଧ୍ୟାୟରେ, ନ ତଥା ମେ ପ୍ରିୟତମ ଆତ୍ମଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ତ ଯଥା ଭବା। ଏ ଉଦ୍ଧବ, ତମେ ମୋର ଯେତେ ପ୍ରିୟ ଆଉ ମୋର କେହି ଏତେ ପ୍ରିୟ ନୁହନ୍ତି, ନ ତଥା ମେ ପ୍ରିୟତମ, ନା ପ୍ରଭୁ ଆପଣଙ୍କ ପୁତ୍ର ସେ ମଧ୍ୟ ମୋର ଏତେ ପ୍ରିୟ ନୁହଁ, ଆତ୍ମଜନି ପ୍ରଭୁ ଶଙ୍କର ସେ ଆପଣଙ୍କର ବିଷ୍ଣୁ ଅବତାର, ସେ ଗୁଣ ଅବତାର ନେଇକି ଶ୍ରୀପତି ହେଇଛନ୍ତି, ନା ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହଁ, ନ ତଥା ମେ ପ୍ରିୟତମ ଆତ୍ମଜନି ନ ଶଙ୍କର ନ ସଂକର୍ଷଣ, ସଂକର୍ଷଣ ବର୍ତ୍ତମାନ ଆସିବ ତାଙ୍କର ଆବିର୍ଭାବ ତିଥି ଭଗବାନଙ୍କର ବିସ୍ତାର ସଂକର୍ଷଣ ଶ୍ରୀକହିଲେ ସିଏ ମଧ୍ୟ ଏତେ ମୋର ପ୍ରିୟ ନୁହଁ ପ୍ରଭୁ ଆପଣଙ୍କର ପତ୍ନୀ ଶ୍ରୀଦେବୀ ଲକ୍ଷ୍ମୀ ସୀତାଦେବୀ ବା ରାଧାରାଣୀ ବା ଲକ୍ଷ୍ମୀ ସିଏ ମୋର ଏତେ ପ୍ରିୟ ନୁହନ୍ତି ନ ଶ୍ରୀ ପ୍ରଭୁ ଆପଣ କ'ଣ ଆପଣଙ୍କ ନା ନୈବାତ୍ମା ଯଥା ଭଗବାନ ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ତୁମେ ଯେତେ ମୋର ପ୍ରିୟ ଉଦ୍ଧବ କାରଣ ଉଦ୍ଧବଙ୍କର ଦଶମ ସ୍କନ୍ଧ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଇଏ ହେଉଛନ୍ତି 46 ଅଧ୍ୟାୟରେ ସିଏ ହେଉଛନ୍ତି କ'ଣ ବିଷ୍ଣୁନାଂ ପ୍ରବର ମନ୍ତ୍ରୀ କୃଷ୍ଣସ ଦୈତ ସଖା ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧି ସପ୍ତମ ଉଦ୍ଧବ ହେଉଛନ୍ତି ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି ବିଷ୍ଣୁନାଂ ପ୍ରବର ମନ୍ତ୍ରୀ ଯେତେ ମନ୍ତ୍ରୀମାନେ ଥିଲେ ଯେତେ ମିନିଷ୍ଟର ସେ କ୍ୟାବିନେଟ୍ ଆଉ ଷ୍ଟେଟ୍ ମିନିଷ୍ଟର ଡେପୁଟି ମିନିଷ୍ଟର ଯେତେ ସବୁ ଅଛନ୍ତି ଭଗବାନ କୃଷ୍ଣଙ୍କର ଦ୍ୱାରକାରେ ତାଙ୍କ ଭିତରେ ଟପ୍ ମିନିଷ୍ଟର ଆସିଲେ ପ୍ରାଇମ୍ ମିନିଷ୍ଟର ହେଲେ ଇଏ ଉଦ୍ଧବ ବିଷ୍ଣୁନାଂ ପ୍ରବର ମନ୍ତ୍ରୀ ତାପରେ ତାଙ୍କର ଆଉ ଗୋଟେ ଯୋଗ୍ୟତା ଅଛି ଯେ ସେ କୃଷ୍ଣ ସେ ଦୈତ ସଖା ଅର୍ଜୁନ ମଧ୍ୟ କୃଷ୍ଣଙ୍କର ସଖା କିନ୍ତୁ ଶ୍ରେଷ୍ଠ ସଖା ହେଉଛନ୍ତି ବିଶେଷ ଭାବରେ ଦ୍ୱାରକାରେ ଶ୍ରେଷ୍ଠ ସଖା ହେଉଛନ୍ତି ଉଦ୍ଧବ କୃଷ୍ଣ ସେ ଦୈତ ସଖା ତାପରେ ଉଦ୍ଧବଙ୍କର ଆଉ ଗୋଟିଏ କ୍ୱାଲିଫିକେସନ୍ ହେଉଛି ଉଦ୍ଧବ ହେଉଛନ୍ତି ବୃହସ୍ପତିଙ୍କର ଶିଷ୍ୟ ଦେବଗୁରୁ ବୃହସ୍ପତିଙ୍କର ଶିଷ୍ୟ ସାକ୍ଷାତ ନିଜେ ପଢ଼ାଉଥିଲେ ଆଉ କାହା ଦ୍ୱାରା ପଢ଼ାଉନଥିଲେ ଉଦ୍ଧବଙ୍କୁ ନିଜେ ପଢ଼ାଉଥିଲେ ଶିଷ୍ୟ ବୃହସ୍ପତି ସାକ୍ଷାତ ତେଣୁ ଉଦ୍ଧବ ବୁଦ୍ଧି ସତ୍ତମ ଉଦ୍ଧବର ଏଭଳି ଭାବରେ ବହୁତ ବୁଦ୍ଧି ରହିଛନ୍ତି ତାଙ୍କ ବହୁତ କ୍ୱାଲିଫିକେସନ୍ ରହିଛନ୍ତି ସେଥିପାଇଁ ଭଗବାନ ପଠାଇଲେ ତାଙ୍କୁ ନିଜର ସନ୍ଦେଶ ପ୍ରଦାନ କରି ଗୋପୀମାନଙ୍କ ପାଖକୁ ପଠାଇଥିଲେ ତେଣୁ ସେଇଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି କେଉଁଠି ସେ ଶ୍ଳୋକଟେ ଅଛନ୍ତି ସେ କହୁଛନ୍ତି ଉଦ୍ଧବ ହେଉଛନ୍ତି ବହୁତ ଶ୍ରେଷ୍ଠ ହରିଦାସ ହରିଦାସ ବୋଲି କହିଛନ୍ତି ହରିଦାସ କୃଷ୍ଣ ସଂସ୍ମାରଣ ରେମେ ହରିଦାସ ବ୍ରଜୌ କସାମ ଏ ଶ୍ଳୋକଟି ଅଛନ୍ତି କେଉଁଠି ଅଛନ୍ତି ଏଇଟା ମୁଁ କାଲି ଆଉ ଲେଖିପାରିଲି ନାହିଁ ତା'ବି ହଉ ରହିଛନ୍ତି ହରିଦାସ ଏଇଟା ଅଛି ହରିଦାସ ଦଶମ ସ୍କନ୍ଧ ରାଜସ୍ୱ ଦଶମ ସ୍କନ୍ଧ 47 ଅଧ୍ୟାୟ ଶ୍ଳୋକ 56 ଏଇଟା ଅଛି କୃଷ୍ଣ ସଂସ୍ମାରଣ ରେମେ ହରିଦାସ କୃଷ୍ଣ ସଂସ୍ମାରଣ ରେମେ ହରିଦାସ ବ୍ରଜୋକ ସାମ ତାଙ୍କ ନାଁରେ ଆସିଲା ସେମିଫାଇନାଲକୁ ଆସିଲେ ସିଏ ହରିଦାସ ହରିଦାସମାନଙ୍କ ଭିତରେ ସିଏ ଆସିଲେ ପ୍ରଥମେ ଆସିଲେ ଉଦ୍ଧବ 47 କେତେ କହିଲି 56 ନା ହଁ ସରିତ ବନାଗିରି ଦ୍ରୋଣ ବିକ୍ଷନ କୁସ୍ମିତାନ ଦ୍ରୁମାନ କୃଷ୍ଣ ସଂସ୍ମାରଣ ରେମେ ହରିଦାସ ବ୍ରଜୋ କସାମ ହରିଦାସ ଇଏ ଗୋଟେ ଆସିଲେ ସେମିଫାଇନାଲରେ ଟପର ହେଲେ ସିଏ ଗୋଟେ ଗ୍ରୁପରେ ସେ ଟପର ହେଲେ ତେଣୁ ତାଙ୍କ ନାମ ଆସିଲା ଭାଗବତମ ଦଶମ ସ୍କନ୍ଧ 47 ହରିଦାସ ବୋଲି ଆସିଲା ଟପର ସେ ହେଲେ ସେ ଗ୍ରୁପରେ ସେ ଟପର ହେଇଥିଲେ ସେ କ'ଣ କରିଥିଲେ ନା ସରିତ ବନଗିରି ଯେତେବେଳେ ଯାଇଥିଲେ 46 ହଜାର ବର୍ଣ୍ଣନା କରାଯାଇଛି ଭଗବାନ ପଠାଇଥିଲେ ତାଙ୍କୁ ସନ୍ଦେଶ ଦେଇକି ପଠାଇଥିଲେ ଉଦ୍ଧବ ସନ୍ଦେଶ ତେଣୁ ସେଇଠି ରହିଲେ 2 ମାସ ନା କେତେ ରହିଲେ ସିଏ ରହିକରି ସରିତ ଯେଉଁ ବୃନ୍ଦାବନରେ ଯେଉଁ ନଦୀ ବନ ଗିରି ଦ୍ରୋଣ ଏସବୁ ଦେଖିକିରି ବିକ୍ଷନ କୁସ୍ମିତାନ ଦ୍ରୁମାନ ସବୁ ଅନ୍ୟ ସବୁ ତରୁ ସବୁ ରହିଛନ୍ତି ବହୁତ ଫଳ ପୁଷ୍ପ ସବୁ ରହିଛି ତାକୁ ଦେଖି କୃଷ୍ଣ ସଂସ୍ମାରଣ ରେମେ କୃଷ୍ଣଙ୍କୁ ସେ ସ୍ମରଣ କରାଉଥିଲେ ଗୋପୀମାନଙ୍କୁ କୃଷ୍ଣ ସଂସ୍ମାରଣ ରେମେ ହରିଦାସ ବ୍ରଜୋକ ସାମ ରେମେ ଏଇଭଳି ଭାବରେ ହରିଦାସଙ୍କ ସହିତ ଗୋପୀମାନଙ୍କ ସହିତ ବା ଗୋପମାନଙ୍କ ସହିତ ଏମାନଙ୍କ ସହିତ ରେମେ ବହୁତ ଆନନ୍ଦିତ ଭାବରେ ସେ 2 ମାସ କଟାଇଦେଲେ ଜାଣିପାରିଲାଣି କେତେବେଳେ 2 ମାସ ପଳାଇଲା ତେଣୁ ବ୍ରଜକୁଷ ବ୍ରଜକୁଷମାନଙ୍କ ସହିତ ଗୋପୀମାନଙ୍କ ସହିତ ଏଇଭଳି ଭାବରେ କୃଷ୍ଣଙ୍କୁ ସ୍ମରଣ କରି କରି ତାଙ୍କର ସମୟ କଟିଗଲା, ବହୁତ ଆନନ୍ଦରେ କଟିଗଲା, ଜାଣିପାରିଲେ ନାହିଁ କେତେ ସମୟ କେବେ ଏତେ ସମୟ ଚାଲିଗଲା। ତେଣୁ ସେଠି ସେ ସେମିଫାଇନାଲରେ ସେ ଆସିଲେ, ଇଏ ହେଉଛନ୍ତି ଉଦ୍ଧବ ଆସିଲେ ହରିଦାସ ବୋଲି ତାଙ୍କ ନାମ ଆସିଲା ହରିଦାସ, ଇଏ ଗୋଟିଏ ଗ୍ରୁପରେ ଆସିଲେ ହରିଦାସ ଭିତରେ ଉଦ୍ଧବ ଆସିଲେ ଶ୍ରେଷ୍ଠ ହୋଇକରି ଆସିଲେ। ଆଉ ଗୋଟେ ଗ୍ରୁପରେ ଏଇଟା ଅଛି ଦଶମ ସ୍କନ୍ଦ 74 ଅଧ୍ୟାୟରେ ତାଙ୍କ କଥା କୁହାଯାଇଛି, ହରିଦାସ ରାଜସେ ରାଜସ୍ୱୀୟ ମହୋଦୟମ। ଏଇ ଯେଉଁ ରାଜସ୍ୱୀୟ ଯଜ୍ଞ କଥା ମୁଁ କହୁଛି ନା, ସେଥିରେ ମଧ୍ୟ ସେ ସୁଖଦେବ ଗୋସ୍ୱାମୀ ଯାହାକୁ ତାଙ୍କୁ ମଧ୍ୟ ହରିଦାସ ବୋଲି କହିଛନ୍ତି, ଯୁଧିଷ୍ଠିର ମହାରାଜ ହରିଦାସ ବୋଲି କହିଛନ୍ତି। ତେଣୁ ସିଏ ଗୋଟେ ଗ୍ରୁପରେ ଟପର୍ ହେଇକି ଆସିଥିଲେ ଯୁଧିଷ୍ଠିର ମହାରାଜ। ସେ ଦଶମ ସ୍କନ୍ଦ 75 ଅଧ୍ୟାୟ ଶ୍ଳୋକ 27 ଏଇଟା କୁହାଯାଇଛି, ହରିଦାସ ରାଜସେ ରାଜସ୍ୱୀୟ ମହୋଦୟମ ନୈବା ତୃପ୍ୟନ୍ ପ୍ରଶସନ୍ତ ପିବନ୍ ମଟୁ ମୃତଂ ଯଥା। ରାଜସୀମାନଙ୍କ ଗ୍ରୁପରେ ସିଏ ହେଉଛନ୍ତି ହରିଦାସ, ଶ୍ରେଷ୍ଠ ଥିଲେ ହରିଦାସ ରାଜସ୍ୱ ଏଇ ଯେଉଁ ଧର୍ମରାଜ। ତେଣୁ ରାଜସ୍ୱୀୟ ମହୋଦୟମ ଏ ରାଜସ୍ୱ ଯଜ୍ଞରେ ତାଙ୍କର ମହାଭାଗ୍ୟ ଉଦୟ ହୋଇଥିଲା, ସେ ସମସ୍ତଙ୍କୁ ମଧ୍ୟ ସବୁ ସେଇ ଭାଗ୍ୟ ପ୍ରଦାନ କରିଥିଲେ। କାହିଁକି ନା ନୈବା ତୃପ୍ୟନ୍ ପ୍ରଶସ୍ତ, ଏଭଳି ଭାବରେ ସେ ରାଜସ୍ୱ ଯଜ୍ଞ ହୋଇଥିଲା, ଯିଏ ଆସିଥିଲେ ସମସ୍ତେ ପ୍ରଶଂସା କରିଥିଲେ। ଭଗବାନ କୃଷ୍ଣ ନିଜେ ରହିକରି କ'ଣ କରୁଥିଲେ, ବ୍ରାହ୍ମଣମାନଙ୍କୁ ପାଦ ଧୌତ କରିଦେଉଥିଲେ, ଅତିଥିମାନଙ୍କ ପାଦ ଧୌତ କରିଦେଉଥିଲେ, ପାଣ୍ଡବମାନେ କୌରମାନେ ସମସ୍ତେ ମେନ୍ ମେନ୍ ଦାୟିତ୍ୱରେ ସବୁ ରହିଥିଲେ, ଏବଂ କୃଷ୍ଣ ନିଜେ ରହିଥିଲେ ସମସ୍ତେ ବ୍ରାହ୍ମଣମାନଙ୍କର ଅତିଥି ସତ୍କାର କରୁ ପାଦ ଧୌତ କରିଦେଉଥିଲେ। ଏଭଳି ଭାବରେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ, ଦେବତାମାନେ ଆସିଥିଲେ, ମୁନି ଋଷି ଆସିଥିଲେ, ସବୁ ରାଜାମାନେ ଆସିଥିଲେ, ସମସ୍ତେ ଏତେ ଆନନ୍ଦିତ, ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ନୈବା ତୃପନ୍ ପ୍ରଶଂସତ, ଯେତେ ପ୍ରଶଂସା କଲେ ମଧ୍ୟ ସେମାନେ ତୃପ୍ତ ହୋଇପାରୁନଥିଲେ। କିଭଳି ନା ପିବନ୍ ମର୍ତ୍ୟୁ ମୃତଙ୍କ ଯଥା, ଯେମିତି ମର୍ତ୍ୟବାସୀମାନେ ଯଦି ଅମୃତ ତାଙ୍କୁ ଦିଆଯାଏ, ଅମୃତ ଯାକୁ ଦିଆଯାଏ, ଅମୃତ ପାଇଁ କେତେ ଝଗଡ଼ା ହୋଇଥିଲା, ସାଗର ମନ୍ଥନ କଥା ବର୍ଣ୍ଣନା କରାଯାଏ ଅଷ୍ଟମ ସ୍କନ୍ଧରେ ଆସିବ, ସେ କଥା ଲୀଳାଟି 5 ଆରମ୍ଭ ହେବ, 12 ଅଧ୍ୟାୟ ପର୍ଯ୍ୟନ୍ତ 8 ଅଧ୍ୟାୟରେ ବର୍ଣ୍ଣନା କରେ ସମୁଦ୍ର ମନ୍ଥନ ଲୀଳା। ଅସୁରମାନେ ଦେବତାମାନେ ତାଙ୍କ ଭିତରେ କେତେ ଫାଇଟିଂ ଚାଲିଲା ସେ ଅମୃତ ପ୍ରାପ୍ତ ହେବା ପାଇଁ। ଫାଇନାଲି ଯେତେବେଳେ ଅମୃତ ବାହାରିଲେ, ଭଗବାନ ଆସିଲେ, ଧନ୍ୱନ୍ତରି ରୂପରେ ଆସିଲେ, ଅମୃତ କଳସ ଆଣିକି ଆସିଲେ, ସାଙ୍ଗେ ସାଙ୍ଗେ ଅସୁରମାନେ ଛଡ଼େଇକି ନେଇଗଲେ ଅମୃତ ପାନ କରିବା। କେତେ ଅମୃତ ପ୍ରତିଯୋଗିତା ଚାଲିଥିଲା ଅମୃତ ପାନ କରିବେ ବୋଲି। ତାପରେ ଦେବତାମାନେ ଯେତେବେଳେ ପ୍ରମାଦ ମାଣିଲେ, ଯେତେବେଳେ ଭଗବାନଙ୍କୁ ସ୍ମରଣ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ତେଣୁ ଭଗବାନ ଆବିର୍ଭାବ ହୋଇଗଲେ ଗୋଟେ ନାରୀ ମୂର୍ତ୍ତିରେ, ମୋହିନୀ ରୂପରେ ଆବିର୍ଭାବ ହୋଇଗଲେ, ସମସ୍ତଙ୍କୁ ମୋହ କରିଦେଲେ, ଅସୁରମାନଙ୍କୁ ବିଶେଷ ଭାବରେ ମୋହ କରିଦେଲେ। ତେଣୁ ଅସୁରମାନେ ଏଭଳି ମୋହିତ ହୋଇଗଲେ, ସେ ଅମୃତ କଳସକୁ ଦେଇଦେଲେ ତାଙ୍କୁ, କହିଲେ ଆପଣ ଏଇଟା ନିଅନ୍ତୁ, ଆମ ଭାଇମାନଙ୍କ ଭିତରେ ଝଗଡ଼ା ହୋଇଛି, ଆପଣ ସେଇଟା ମେଣ୍ଟେଇ ଦିଅନ୍ତୁ, ଏବଂ ସମସ୍ତଙ୍କୁ ଭାଗ କରି ବାଣ୍ଟି ଦିଅନ୍ତୁ। ତେଣୁ ଏଇଭଳି କଲେ ଭଗବାନ ମୋହିନୀ, ସେ କହିଥିଲେ ଅସୁରମାନେ କହିଥିଲେ, ଯଥା ନ୍ୟାୟ, ଯେଭଳି ଠିକ୍ ନ୍ୟାୟ ହେବ ସେଇଭଳିଆ ବାଣ୍ଟିଦେ ନ୍ୟାୟାଧୀଶ, ତାକୁ ଧରିଲେ ଇଏ ହେଉଛି ନ୍ୟାୟାଧୀଶ, ଯେଭଳି ଭାବରେ ନ୍ୟାୟ ହେବ ସେଇଭଳିଆ ବାଣ୍ଟି ଦିଅନ୍ତୁ। କହିବାର ଉଦ୍ଦେଶ୍ୟ, ଆମେ ପ୍ରକୃତରେ ବହୁତ କଷ୍ଟ କରିଛୁ, ଆମେ ସାମ୍ନାରେ ରହିଥିଲୁ, ସର୍ପ ଯେଉଁ ରହିଛନ୍ତି ବାସୁକୀର, ସର୍ପ ଆଗ ଭାଗରେ ଆମେ ରହିଥିଲୁ, ବାସୁକୀଙ୍କର ମୁଖରୁ ଯେଉଁ ଅଗ୍ନି ଜଳା ବାହାରୁଥିଲା ସେଥିରେ ସବୁ ଆମେ ଜଳିପୋଡ଼ି କଳା କାଟ ହୋଇଯାଇଛୁ, ତେଣୁ ଆମେ ସେଇଭଳିଆ ଆମକୁ ଟିକେ ଅଧିକା ଭାଗ ଦେବେ ନା, ଯଥା ନ୍ୟାୟ କହିବାର ଉଦ୍ଦେଶ୍ୟ ହେଉଥିଲେ ସେୟା। ତେଣୁ ଭଗବାନ ନ୍ୟାୟ କଲେ କିଭଳି ଭାବରେ, ନା ଅସୁରାଣାମ ସୁଧାପାନ ସର୍ପାଣାମ ଏବ ଦୁର୍ଣ୍ଣୟ, ଏ ଅସୁରମାନଙ୍କୁ ଯଦି ମୁଁ ସୁଧା ଦେବି, ଅମୃତ ଦେବି, ତାହେଲେ ଏଇଟା ସର୍ପମାନଙ୍କୁ ଅମୃତ ଦେଲାଭଳି, କ୍ଷୀର ଦେଲାଭଳି ହେବ, ତାଙ୍କର ବିଷ ବର୍ଦ୍ଧନ ହେବ। ତେଣୁ ସେ ସେଇ ନ୍ୟାୟରେ ତାଙ୍କୁ ଦେଲେ ନାହିଁ, ସେ ପ୍ରକୃତ ନ୍ୟାୟ କରିଛନ୍ତି, ଦେବତାମାନଙ୍କୁ ଦେଲେ, ଅସୁରମାନଙ୍କୁ ବଞ୍ଚିତ କରିଥିଲେ, ଇଏ ନ୍ୟାୟ କରିଛନ୍ତି ଭଗବାନ। କିନ୍ତୁ ଅସୁରମାନେ ପୁଣି ଯୁଦ୍ଧ ଆରମ୍ଭ କଲେ ଦେବତାମାନଙ୍କ ସହିତ, ଯୁଦ୍ଧ ଆରମ୍ଭ କରିଛନ୍ତି, ଏସବୁ ବହୁତ ଲୀଳା ସବୁ ରହିଛି। ଏ ଅମୃତ ପାଇଁ ଏତେ ଚାଲିଥିଲା ନାଟ ଚାଲିଥିଲା, ସେଇ ଅମୃତ ଯେତେବେଳେ ଯେଉଁମାନେ ପାନ କରିବେ, ଯଥା ପିବନ୍ ମର୍ତ୍ୟ ଅମୃତ ଯଥା, ମର୍ତ୍ୟବାସୀ ମର୍ତ୍ତ୍ୟବାସୀ ଯିଏ ମୃତ୍ୟୁବରଣ କରିବ, ସେ ଯଦି ଅମୃତ ପାନ କରିବ, ସେ କିଭଳି ଭାବରେ ଆନନ୍ଦିତ ନ ହେବ? ସେହିଭଳି ଭାବରେ ଇଏ ରାଜର୍ଷି ହେଉ, ହରିଦାସ ସେ ରାଜର୍ଷି, ଇଏ ରାଜର୍ଷି, ଇଏ ଯେଉଁ ହେଉଛନ୍ତି ହରିଦାସ, ଇଏ ଜଣେ ଇଏ ରାଜର୍ଷିମାନଙ୍କ ଗ୍ରୁପ୍ରେ ସିଏ ଟପର୍ ହେଇକି ଆସିଥିଲେ ହରିଦାସ। ତେଣୁ ସମସ୍ତେ ପ୍ରଶଂସା କରୁଥିଲେ, କେବଳ ଜଣକୁ ଛାଡ଼ିଦେଲେ, ସିଏ ହେଉଛନ୍ତି କିଏ? ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ସିଏ ପ୍ରଶଂସା କରିପାରିଲାନି, ତା'ର ଈର୍ଷା ବଢ଼ିଗଲା, ବହୁତ କ୍ରୋଧ ହୋଇଗଲା, ସେ ଆନନ୍ଦିତ ହୋଇପାରିଲା ନାହିଁ। ସେ ବହୁତ ଦୁର୍ଯ୍ୟୋଧନ ମଧ୍ୟ ରହିଥିଲେ, ଦାୟିତ୍ୱରେ ରହିଥିଲେ, ତାଙ୍କୁ ଦିଆଯାଇଥିଲା କେଉଁ ଦାୟିତ୍ୱ ଦିଆଯାଇଥିଲା ଦୁର୍ଯ୍ୟୋଧନକୁ? କର୍ଣ୍ଣକୁ ଦିଆଯାଇଥିଲା ଦାନ କରିବା ପାଇଁ, ଦୁର୍ଯ୍ୟୋଧନ ଅତିଥି ସତ୍କାର ବା ଏଇଭଳି ଭାବରେ କେଉଁ ଦାୟିତ୍ୱ ଗୋଟେ ଥିଲେ, ଷ୍ଟୋର୍ ଚାର୍ଜ ଥିଲେ। ଆମର ଭାଇ ଯେଉଁ ରହିଛନ୍ତି ଷ୍ଟୋର୍ ଚାର୍ଜରେ, ସେଇଭଳି ଭାବରେ ଷ୍ଟୋର୍ ଚାର୍ଜରେ ଥିଲେ। ତେଣୁ କେବଳ ଦୁର୍ଯ୍ୟୋଧନକୁ ଛାଡ଼ିଦେଲେ, ଆଉ ସମସ୍ତେ ଆନନ୍ଦ ପ୍ରଶଂସା କରିକରି ତୃପ୍ତି ପାଇପାରିଲେ ନାହିଁ। ଯେତେ ପ୍ରଶଂସା କରୁଥିଲେ, ଆହୁରି ପ୍ରଶଂସା କରିବା ପାଇଁ ତାଙ୍କୁ ଇଚ୍ଛା ହେଉଥିଲା। ଯୁଧିଷ୍ଠିର ମହାରାଜକୁ ହରିଦାସ, ତାଙ୍କ ସେ ଟାଇଟଲ୍ ପାଇଲେ ହରିଦାସ, ଉଦ୍ଧବ ଗୋଟେ ଟାଇଟଲ୍ ପାଇଥିଲେ ହରିଦାସ, ଇଏ ଯୁଧିଷ୍ଠିର ମହାରାଜ ଗୋଟେ ଟାଇଟଲ୍ ପାଇଲେ ହରିଦାସ, ମାନେ ଶ୍ରେଷ୍ଠ ବୋଲି ଆସିଲା। ଏବେ ବର୍ତ୍ତମାନ ଗୋପୀମାନଙ୍କୁ ସେସବୁ ଲିଷ୍ଟ ଦିଆଯାଇଛି, ଆଉ କ'ଣ କ'ଣ ସବୁ ଥିବେ ହରିଦାସ ସବୁ ଥିବେ, କିନ୍ତୁ ଭାଗବତରେ ଏଇ ଦୁଇ ଜଣଙ୍କ ଲିଷ୍ଟ ଦିଆଯାଇଥିଲା ଗୋପୀମାନଙ୍କୁ। ତେଣୁ ଗୋପୀମାନେ ଏସବୁ ଡିସାଇଡ଼୍ କଲେ କିଏ ଶ୍ରେଷ୍ଠ, ସିଏ ଏଇଠି କହୁଛନ୍ତି ହରିଦାସ, ହରିଦାସ ବର୍ଜ୍ୟ, ହରିଦାସମାନଙ୍କୁ ତ ଶ୍ରେଷ୍ଠ ହେଉଛନ୍ତି ଏଇ ଗୋବର୍ଦ୍ଧନ, ଗୋବର୍ଦ୍ଧନ। ପୁଣି ଯେତେବେଳେ ଏଇ ଲିଷ୍ଟଟା ଗୋପୀମାନେ ପଠାଇଦେଲେ ଭଗବାନ ପାଖକୁ, ଭଗବାନ ସବୁ ତା ଦେହରେ ଡିସାଇଡ଼୍ କଲେ କିଏ ଶ୍ରେଷ୍ଠ। ସେ କହିଲେ, ମହାପ୍ରଭୁ ଆସି କହିଲେ, ଶ୍ରେଷ୍ଠ କିଏ ନା? ହରିଦାସମାନଙ୍କୁ ଶ୍ରେଷ୍ଠ ହେଉଛନ୍ତି ଗୋପୀମାନେ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗେଣ ଯା କଳ୍ପିତା। ବ୍ରଜବଧୂ ମାନେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ, ସିଏ ହେଉଛି ଶ୍ରେଷ୍ଠ ଆରାଧନା, ସେମାନେ ହେଉଛନ୍ତି ଶ୍ରେଷ୍ଠ ହରିଦାସ ବର୍ଜ୍ୟ, ସେମାନେ ହେଉଛନ୍ତି ଶ୍ରେଷ୍ଠ ହରିଦାସ ବର୍ଜ୍ୟ, ହରିଦାସ ବର୍ଜ୍ୟ ଶ୍ରେଷ୍ଠ ହେଉଛନ୍ତି ସେମାନେ ଗୋପୀମାନେ। ଯାହା ଗୋପୀମାନେ ନିଜକୁ ଶ୍ରେଷ୍ଠ ବୋଲି କହୁନାହାନ୍ତି, ସେମାନେ କହୁଛନ୍ତି ଇଏ ହେଉଛନ୍ତି ଶ୍ରେଷ୍ଠ ଗୋବର୍ଦ୍ଧନ ହରିଦାସ ବର୍ଜ୍ୟ। ତେଣୁ ଭାଗବତରେ ତିନୋଟି ସ୍ଥାନରେ ହରିଦାସ ଶବ୍ଦ ଆସିଛି, ଗୋଟେ ହେଉଛି ଉଦ୍ଧବଙ୍କ ପାଖରେ, ଗୋଟେ ହେଉଛି ଯୁଧିଷ୍ଠିର ମହାରାଜଙ୍କ ପାଖରେ, ବର୍ତ୍ତମାନ ଏଠି ଗୋବର୍ଦ୍ଧନଙ୍କ ପାଖରେ ଲାଗିଲା ସେଇଟା ହରିଦାସ ବର୍ଜ୍ୟ, ଶ୍ରେଷ୍ଠ ବୋଲି କୁହାଗଲା ହରିଦାସ ବର୍ଜ୍ୟ। ସେଥିରେ ଖାଲି ହରିଦାସ କୁହାଯାଉଥିଲା, ଏଠି ତାଙ୍କୁ ହରିଦାସ ବର୍ଜ୍ୟ ବୋଲି କହିଲେ। ତେଣୁ ଏ ଯେଉଁ ହରିଦାସ ବର୍ଜ୍ୟ, ଏ ଶ୍ଳୋକରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ତେଣୁ ଆମେ ଦେଖିବା କିଭଳି ଭାବରେ ହରିଦାସ ବର୍ଜ୍ୟ ହେଲେ। ମୁଁ ଆଜି ଆଉ ଟିପାଟିପି କରିନାହିଁ କିଛି, ଟିକେ ବ୍ୟସ୍ତ ରହିଯାଇଥିଲି। ତେଣୁ ଯାହା ହେଉ, ଏ ଯେଉଁ ଶ୍ଳୋକଟି ଅଛନ୍ତି, ଅଠର ଶ୍ଳୋକ, ହନ୍ତାୟମ ଅଦ୍ରିର ବଳା ହନ୍ତ ସଖ୍ୟେ ହନ୍ତ ସଖ୍ୟୋ ମହଦାଶ୍ରୟଣଂ ବିନା ନୈବ ମନୋରଥ ଫଳତି। ଏ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କର ଠାକୁର କହୁଛନ୍ତି ତାଙ୍କ ଭାଷ୍ୟରେ, ହନ୍ତ ସଖ୍ୟୋ ମହଦାଶ୍ରୟଣଂ ବିନା ନୈବ ମନୋରଥ ଫଳନ୍ତି। ମହତ ଆଶ୍ରୟ ବିନା ଆମର ମନୋରଥ ପୂର୍ଣ୍ଣ ହୋଇପାରିବ ନାହିଁ। ଆମର ଜଣେ ଆଚାର୍ଯ୍ୟ ବୈଷ୍ଣବ କବି ଜଣେ ବର୍ଣ୍ଣନା କରିଛନ୍ତି ଯେ, ବିନା ମହତ ପାଦ ରଜଭିଷେକ, ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, ମହତ ବ୍ୟକ୍ତିଙ୍କର ପାଦ ରଜରେ ଆମେ ଯଦି ଅଭିଷିକ୍ତ ନ ହେବା, ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଗୋଟେ କୁହାଯାଇଛି ଯେ, ଛାଡ଼ିଆ ବୈଷ୍ଣବ ସେବା ନିସ୍ତାର ପାଏଚେ କେବା। ବୈଷ୍ଣବ ସେବା, ମହତ ବ୍ୟକ୍ତିଙ୍କର ସେବା ନ କଲେ ଆମେ ଜୀବନରେ ଉନ୍ନତି କରିପାରିବା ନାହିଁ। ଏବେ ଏଇ ଶ୍ଳୋକଟି ଯେଉଁ ମହତ ମହତ ଅଭିଷେକମ୍ ମହତ ପାଦର ଅଭିଷେକମ୍ ଦୁଇ ତିନିଟି ସ୍ଥାନରେ ଆସିଛି, ଆମେ ରଘୁବଣଙ୍କୁ କହିଛନ୍ତି, ଜଡ଼ଭରତ କହିଛନ୍ତି, ପ୍ରହ୍ଲାଦ ମହାରାଜ ମଧ୍ୟ ତାଙ୍କର ପିତା ହିରଣ୍ୟକଶିପୁ କହିଛନ୍ତି, ବିନା ମହତ ପାଦର ଅଭିଷେକମ୍ ଏସବୁ ରହିଛି। ତେଣୁ ଆଜି ଗୋପୀମାନେ ମଧ୍ୟ ସେ କହୁଛନ୍ତି, ହନ୍ତ ସାକ୍ଷ୍ୟ ମହତ ଆଶ୍ରୟଣ ବିନା ନୈବ ମନୋରଥ ଫଳତି। ମହତ ଆଶ୍ରୟ, ମହତ ବ୍ୟକ୍ତିଙ୍କର ଯଦି ଆଶ୍ରୟ ନ ନେବା ତାହେଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇପାରିବା ନାହିଁ। ମହତ୍ୱଂଚ ହରିଭକ୍ତାନାମେବ ତେଷାମପି ମଧ୍ୟ ଶ୍ରୀ ଗୋବର୍ଦ୍ଧନ ଗିରିଦ୍ର ଏବ ମୁଖ୍ୟ ଇତି ଗାର୍ଗୀ ମୁଖା ଶ୍ରୁତମ। ସେ ଯେଉଁ ଡିକ୍ଲାର କରିଥିଲେ ହରିଦାସ ବ୍ରଜ ଶ୍ରେଷ୍ଠ ବୋଲି ଗାର୍ଗୀଙ୍କ ଠାରୁ ଶ୍ରବଣ କରିଥିଲେ, ହରିଦାସମାନଙ୍କୁ ଇଏ ହେଉଛି ଶ୍ରେଷ୍ଠ। ମହତ୍ୱଂଚ ହରିଭକ୍ତାନାମ ଏବ ତେଷାମପି ମଧ୍ୟ ଯେତେ ମହତ୍ ବ୍ୟକ୍ତି ସବୁ ଅଛନ୍ତି ହରିଭକ୍ତମାନଙ୍କ ଭିତରେ ସେମାନଙ୍କ ଭିତରେ ଗୋବର୍ଦ୍ଧନ ଗିରିନ୍ଦ୍ର ଏବ ମୁଖ୍ୟ ଇତି ଗାର୍ଗୀ ମୁଖା ଶ୍ରୁତମ। ଗୋବର୍ଦ୍ଧନ ହେଉଛନ୍ତି ଶ୍ରେଷ୍ଠ, ସେ ଗାର୍ଗୀଙ୍କ ଠାରୁ ଶୁଣିଥିଲେ ଗାର୍ଗୀଙ୍କ ଠାରୁ। ତତ୍ ଅଧ୍ୟ ତତ୍ରତ୍ୟ ମାନସ ଗଙ୍ଗାୟାଙ୍କ ସ୍ନାତ୍ୱା ତଦଧି ଦୈବତ୍ୟ ଶ୍ରୀ ହରିଦେବ ନାମ୍ନ ନାରାୟଣସ୍ୟ ଦର୍ଶନାର୍ଥଂ ଯାମ। ତେଣୁ ବର୍ତ୍ତମାନ ଆମେ ଯିବା ଦର୍ଶନ କରିବା ପାଇଁ ଯିବା ମାନସ ଗଙ୍ଗା ଇତ୍ୟାଦି ଯେଉଁ ରହିଛନ୍ତି ସେଠି ସ୍ନାନ କରିବା ଏବଂ ସେଠିକାର ଯେଉଁ ଅଧିଦେବ ରହିଛନ୍ତି ହରିଦେବ ତାଙ୍କୁ ପୂଜା କରିବା, ନାରାୟଣଙ୍କର ପୂଜା ଦର୍ଶନ କରିବା। ଏଇଭଳି ଭାବରେ ଆମେ ଯିବା, ଯଦି କେହି ଆମକୁ ମନା କରିବେ ନାହିଁ, ଭଗବାନ ଦର୍ଶନ କରିବା ପାଇଁ ଯାଉଛୁ କି ମନା କରିବେ ନାହିଁ। ଇତ୍ୟତ୍ର ଗୁରୁଜନାନାମପି ନୈବ ବିପ୍ରତିପତି, ତେଣୁ ଗୁରୁଜନମାନେ ମଧ୍ୟ ଆମକୁ କ'ଣ ପ୍ରତିରୋଧ କରିବେ ନାହିଁ, ନା ତୁମେ ସେଠି ଯାଇପାରିବ ନାହିଁ, ଏଭଳି ଭାବରେ ପ୍ରତିରୋଧ କରିବେ ନାହିଁ। କୃଷ୍ଣ ଅପି ତତ୍ରୈବ ଖେଳତିଥି ଯୁକ୍ତିଂ ନିଶ୍ଚିନ୍ତବତ୍ୟା ସ୍ୱରମଣଂ ତମଭି ଶ୍ରୀ ଶୀର୍ଷବ ଗୋବର୍ଦ୍ଧନମେବ ସଗଣ କୃଷ୍ଣବାଞ୍ଛିତ ସାଧକଂ ସ୍ୱବାଞ୍ଛିତ ସିଦ୍ଧାର୍ଥଂ ସ୍ତୁବନ୍ତି। କୃଷ୍ଣ ମଧ୍ୟ ସେଇଠି ଥିବେ, ତେଣୁ ଆମେ ତାଙ୍କର ଗୋପବାଳକମାନଙ୍କ ସହିତ ଆମେ ସେଇଠି ମଧ୍ୟ ତାଙ୍କୁ ଦର୍ଶନ କରିପାରିବା, ସ୍ୱବାଞ୍ଛିତ ଆମର ବାଞ୍ଛା ପୂର୍ଣ୍ଣ ହୋଇପାରିବ। ଏଇ ଗିରି ଗୋବର୍ଦ୍ଧନଙ୍କ ଆଶ୍ରୟ ନେଲେ ଆମେ ନେବା ଯଦି, ତେଣୁ ହସ୍ତେତି ବିସ୍ମୟ ହନ୍ତେତି ବିସ୍ମୟ, ହନ୍ତ ଶବ୍ଦ ଯେଉଁ ବ୍ୟବହାର କରାଗଲା ବିସ୍ମୟରେ, ଇଏ ଶ୍ରେଷ୍ଠ ଗୋବର୍ଦ୍ଧନ ଗୋଟେ କ'ଣ, ଯଦିଓ ସେ ସ୍ଥାବର ଜଣେ ପ୍ରାପ୍ତ ହୋଇଛନ୍ତି କିନ୍ତୁ ସେ ଶ୍ରେଷ୍ଠ ଭକ୍ତ ହୋଇଗଲେ, ତେଣୁ ବିସ୍ମୟରେ ଏଇଟା କହୁଛନ୍ତି ହନ୍ତ ଶବ୍ଦ, ହନ୍ତାୟମ ହନ୍ତ ଶବ୍ଦ ପ୍ରଥମେ ବାହାରିଲା, ବିସ୍ମୟରେ ସେଇଟା ବାହାରିଛି କଥା, ଆହା ହନ୍ତ ସେଥିପାଇଁ କୁହାଗଲା ହନ୍ତ, ବିସ୍ମୟରେ କହୁଛନ୍ତି ସେ କଥା। ହରିଦାସେଷୁ ନାରଦେଷୁ ନାରଦାଦିଷୁ ବି ମଧ୍ୟ ମୁଖ୍ୟା ଯେ ତ୍ରୟୋ ହରିଦାସା, ଏ ହରିଦାସମାନଙ୍କ ଭିତରେ ଆମେ କହିଥିଲୁ ଯେଉଁ ହେଇଥିଲା ସିଲେକ୍ସନ କିଏ ଶ୍ରେଷ୍ଠ, ତାଙ୍କ ନାରଦମାନଙ୍କ ଭିତରେ ନାରଦ ଆଦି ଆମେ ମଧ୍ୟ ନାରଦଙ୍କ ଭିତରେ ଯାଉଛୁ, ଆମେ ଭକ୍ତି ଗ୍ରୁପରେ ଆମେ ଥିଲେ, ନାରଦଙ୍କ ଗ୍ରୁପରେ ଆମେ ଥିଲୁ, ଆମ ଭିତରେ ନାରଦ ଶ୍ରେଷ୍ଠ ହେଇଥିଲେ। ନାରଦାଦିଷୁ ମଧ୍ୟ ମୁଖ୍ୟା ଯେ ତ୍ରୟୋ ହରିଦାସା, ଏ ମୁଖ୍ୟ ତିନି ଜଣ ହରିଦାସ ସୁଖଦେବ ଗୋସ୍ୱାମୀ ଭାଗବତରେ ତାଙ୍କର ସ୍ଥାନ ଦେଇଛନ୍ତି। ଯୁଧିଷ୍ଠିର ଉଦ୍ଧବ ଗୋବର୍ଦ୍ଧନା ସୁଅପି ମଧ୍ୟ ଅୟମ ଅଧ୍ରିରେବ ହରିଦାସ ବର୍ଜ୍ୟ, ଏ ତିନି ଜଣ ଯେଉଁ ଶ୍ରେଷ୍ଠ ହୋଇଥିଲେ, ଜଣେ ହେଉଛି ଉଦ୍ଧବ, ଜଣେ ଯୁଧିଷ୍ଠିର, ଜଣେ ହେଉଛନ୍ତି କିଏ ଗୋବର୍ଦ୍ଧନ, ତାଙ୍କ ଭିତରେ ଗୋପୀମାନେ କହିଲେ ଏ ହରିଦାସ ହେଉଛନ୍ତି ଶ୍ରେଷ୍ଠ, ହରିଦାସ ବର୍ଜ୍ୟ କିଏ ନା ଏଇ ଗୋବର୍ଦ୍ଧନ ହରିଦାସ ବର୍ଜ୍ୟ ହରିଦାସ, ଏଇ ଯେଉଁ ଆମେ ସେ ଶୋକ ଯେଉଁ ସବୁ କହିଲୁ ଏଇଟା ବର୍ଣ୍ଣନା କରାଯାଏ, ହରିଦାସ ସେ ରାଜର୍ଷେ ଏସବୁ ରହିଛି, କୃଷ୍ଣ ସଂସ୍ମରଣ ରେମେ ଏସବୁ ରହିଛି। ତେଣୁ ସମ୍ପ୍ରଦାୟ ଯସ୍ମାତ୍ ରାମକୃଷ୍ଣ ଚରଣସ୍ପର୍ଶନ ଶିଳା ଦ୍ରବ୍ୟାଦ୍ୟ ବିବଞ୍ଜିତ ପ୍ରମୋଦ ଯଶ୍ୟସ, ଯଦି ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ବୋଲି କେମିତି କହିଯାଏ କହିଲେ ନା, ଯେଉଁ ରାମକୃଷ୍ଣ ଓ ଚରଣ ସ୍ପର୍ଶନ ଶିଳା ଦ୍ରବ୍ୟଦି ମାନେ ଦ୍ରବୀଭୂତ ହୋଇଯାଇଛନ୍ତି, ପଶୁପକ୍ଷୀ ଜୁରେ ପାଷାଣ ବିଦରେ ଶୁଣି ଯାହାର ଗୁଣ ଗାଥା, ବର୍ତ୍ତମାନ ମଧ୍ୟ ରହିଛି ଚରଣ ପାହାଡ଼ି, ଆପଣ ଯିବେ ଦେଖିବେ ସେଠି ଭଗବାନ ପାଦପଦ୍ମ ରହିଛି, ଚିହ୍ନ ରହିଛି। ତେଣୁ ସେ ଏହିଭଳି ଭାବରେ ପ୍ରମୋଦିତ ହୋଇଯାଇଛନ୍ତି, ଆନନ୍ଦିତ ହୋଇଯାଇଛନ୍ତି, ଗୋବର୍ଦ୍ଧନ ଭଗବାନଙ୍କର ଚରଣ ସ୍ପର୍ଶ ପାଇକରି ଆନନ୍ଦିତ ହେଉଛନ୍ତି। ଭଗବାନ କୌଣସି ପାଦୁକା ଗ୍ରହଣ କରିନାହାନ୍ତି, ଚପଲ କିଛି ପିନ୍ଧିନାହାନ୍ତି, ତେଣୁ ଖାଲି ପାଦରେ ଭଗବାନ ଯାଉଛନ୍ତି, ତେଣୁ ପଥର ଆଜି ତରଳି ଯାଇଛି, ପାଷାଣ ବିଦଳେ ପଥର ତରଳି ଯାଇଛି, ତେଣୁ ଇଏ ହେଉଛି ଗୋବର୍ଦ୍ଧନଙ୍କର ପ୍ରମୋଦ, ଇଏ ଆନନ୍ଦ, ଆନନ୍ଦରେ ସେ ଦ୍ରବୀଭୂତ ହୋଇଯାଇଛନ୍ତି। ପ୍ରମୋଦ ଶେଷ ଚରଣ ସ୍ପର୍ଶେ ସଧି ଶିଳାନାଂ ପଙ୍କ ପଙ୍କ ସାଧର୍ମ୍ୟ ପ୍ରାପ୍ତ୍ୟା। ଶିଳା ହେଉଛି ବହୁତ କଠିନ, କିନ୍ତୁ ସିଏ କଠିନ ମଧ୍ୟ ତରଳ ହୋଇଗଲେ। ସର୍ବଧର୍ମାନ ପରିତ୍ୟଜ୍ୟ ସବୁକିଛି ତ୍ୟାଗ କରିଦେଇଛି, ତାଙ୍କ ଧର୍ମକୁ ମଧ୍ୟ ତ୍ୟାଗ କରିଦେଇଛନ୍ତି। ତେଣୁ ଗୋବର୍ଦ୍ଧନ ଯେଉଁ ରହିଛି, ଗୋବର୍ଦ୍ଧନରେ କ'ଣ ଚଟ ଚଟ ହୋଇଗଲା, ଗୋବର୍ଦ୍ଧନରେ କ'ଣ ହେଉଛି ନା ଏ ଯେଉଁ ପାହାଡ଼ ତରଳି ଯାଇଛି, ସେଥିପାଇଁ ଭଗବାନଙ୍କ ପାଦପଦ୍ମ ଚିହ୍ନ ଯେଉଁ ଚିହ୍ନ ସବୁ ରହିଛି, ଧ୍ୱଜ ବଜ୍ର ଅଙ୍କୁଶ ଆଦି ଚରଣ ଚିହ୍ନ, ସେସବୁ ଚିହ୍ନ ସବୁ ଦେଖାଯାଉଛି ଗୋବର୍ଦ୍ଧନର ପାହାଡ଼ ଉପରେ। ସେସବୁ ଭଗବାନଙ୍କ ପାଦପଦ୍ମ ଚିହ୍ନ ସବୁ ରହିଯାଇଛି, କାରଣ ସେ ପାହାଡ଼ ତରଳି ଯାଇଛି। ଭଗବାନ ବର୍ତ୍ତମାନ ମଧ୍ୟ ଆମେ ଯିବେ ଜଗନ୍ନାଥ ମନ୍ଦିର ଦେଖିବେ, ଆଲାରନାଥ ତ ଅଛି ଭଗବାନଙ୍କର, ଯେଉଁ ପଥର ଉପରେ ଭଗବାନ ମହାପ୍ରଭୁ ପ୍ରଣାମ କରିଥିଲେ ସେ ତରଳି ଯାଇଛନ୍ତି। ଜଗନ୍ନାଥ ମନ୍ଦିରରେ ମଧ୍ୟ ରହିଛନ୍ତି, ଯେଉଁ ରହିଛନ୍ତି ଗରୁଡ଼ କୁମ୍ଭ ପଛପଟେ ଯେଉଁ ବାମପଟେ ଯେଉଁ କାନ୍ଥ ରହିଛି, ସେଇଠି ଭଗବାନ ଦୁଇଟି ଆଙ୍ଗୁଳି, ଦୁଇଟି ନା ତିନୋଟି ଆଙ୍ଗୁଳି ଭଗବାନ ଚିହ୍ନ ରହିଛି, ସେଠି ଦବି ଯାଇଛି, ତରଳି ଯାଇଛି, ସେ ପଥର ତରଳି ଯାଇଛି, ଭଗବାନ ଦର୍ଶନ କରୁଥିଲେ। ଏବଂ ତାଙ୍କର ଯେଉଁ ପାଦପଦ୍ମ ଥିଲା, ସେ ପାଦପଦ୍ମ ପଥର ତରଳି ଯାଇଥିଲା, ଯାହାକି ବର୍ତ୍ତମାନ ସେଠାରୁ ଯେଉଁ ରହିଛି, ଯେଉଁ ଉତ୍ତର ଦ୍ୱାରରେ ଯେଉଁ ରହିଛି ମହାପ୍ରଭୁଙ୍କର ଚରଣ ସ୍ଥାନ ରହିଛି, ଚରଣ ପଦ୍ମ ଚିହ୍ନ ରହିଛି, ସେଠି ପଥର ତରଳି ଯାଇଛି। ହଁ ମୁଁ କହିବି, ତେଣୁ ଏହିଭଳି ଭାବରେ ପଥର ମଧ୍ୟ ତରଳି ଯାଇଛି, ପଙ୍କସା ଧର୍ମ୍ୟ ପ୍ରାପ୍ତା, ଏହି ଧ୍ୱଜ ଭଦ୍ର ଅଙ୍କୁଶ ଇତ୍ୟାଦି ଚିହ୍ନ ଆସିଯାଇଛି। ଏବଂ ନିର୍ଜର ଚୂଣୋଦ୍ଗମ ଆଦାୟ ଅଶ୍ରୁପୁଲକାଦୟପି ପ୍ରମୋଦ ବ୍ୟଞ୍ଜକ ଜ୍ଞା। ଆଉ କେମିତି ଜାଣିବା, ଖାଲି ଏତିକି ନା ଆଉ କ'ଣ ଅଛି ନା, ହଁ ଆହୁରି ମଧ୍ୟ ଅଛି। ସେ ବହୁତ ଆନନ୍ଦିତ ହୋଇଛନ୍ତି, ତା'ର ଲକ୍ଷଣ ହେଉଛି କ'ଣ ନା ନିର୍ଜର, ବିଭିନ୍ନ ଝରଣା ସବୁ ଆସୁଛି ଏବଂ ତୃଣ ସବୁ ଉତ୍ପନ୍ନ ହେଉଛି, ତୃଣ ସବୁ ଉଦ୍ଗମ ହେଉଛି। ତେଣୁ ଏଇଟା ହେଉଛି କ'ଣ ନା ତାଙ୍କର ଅଶ୍ରୁ ପୁଲକାଦୟପି ପ୍ରମୋଦା ବ୍ୟଞ୍ଜକ ଜ୍ଞା, ତାଙ୍କର ଅଷ୍ଟସାତ୍ୱିକ ବିକାର ଆସୁ, ତେଣୁ ଚକ୍ଷୁରୁ ଅଶ୍ରୁ ବହୁଛି, ତାଙ୍କ ଶରୀରରେ ରୋମାଂଚ ଜାତ ହେଉଛି, ସବୁ ଘାସ ସବୁ ପ୍ରସ୍ଫୁଟିତ ମାନେ ସବୁ ଉଦ୍ଗମ ହେଉଛି, ତୃଣ ସବୁ ଉଦ୍ଗମ ହେଉଛି। ତେଣୁ ଏଇଥିରୁ ଜଣାପଡ଼ୁଛି ଯେ ଗୋବର୍ଦ୍ଧନ ଏତେ ଆନନ୍ଦିତ ହେଉଛନ୍ତି, ହରିଦାସ ବର୍ଜ୍ୟ ସେଥିପାଇଁ ହେଲେ, ସମ୍ରାଟ ହୋଇଗଲେ ହରିଦାସ ସମ୍ରାଟ। ଅତ୍ର ରାମ ପଦ ପ୍ରୟୋଗ ଭାବ ଗୋପନାର୍ଥ, ଯଦିଓ ଆମେ କହିଛୁ ମୂଳରୁ କହିଛୁ କଥା, ଗୋପୀମାନେ ତାଙ୍କର ଭାବକୁ ସଂଗୋପନ କରିବା ପାଇଁ ଚାହୁଁଛନ୍ତି କୃଷ୍ଣଙ୍କ ବିଷୟରେ, ଯେମିତି ସମସ୍ତେ ନ ଜାଣନ୍ତୁ ତାଙ୍କର କୃଷ୍ଣଙ୍କ ଯେଉଁ ପ୍ରୀତି ଅଛି ସେଟାକୁ ଦେଖିବା ପାଇଁ ଚାହାନ୍ତି ନାହିଁ, ବା ଏମିତି ବି ତ ସେ ସବୁବେଳେ ତାଙ୍କୁ ନିନ୍ଦା କରାଯାଉଥିଲା। ତେଣୁ ସେ କଥା ଯେଉଁ କହୁଛନ୍ତି ଏଭଳି ଭାବରେ କହୁଛନ୍ତି ଯେମିତିକି ଜାଣିବେ ନାହିଁ କୃଷ୍ଣଙ୍କ ପ୍ରତି ତାଙ୍କ ପ୍ରୀତି ରହିଛି, ତାଙ୍କର କଥାକୁ ଗୋପନ କରି କହୁଛନ୍ତି। ତେଣୁ ଏଠି ରାମ ଶବ୍ଦ ବ୍ୟବହାର କର, ରାମକୃଷ୍ଣ ୟୋ ରାମକୃଷ୍ଣ ଯଦି ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, କିନ୍ତୁ ଏ ରାମ ଯେଉଁ କହିଲେ ସେ ରାମ ମଧ୍ୟ ରାମଙ୍କୁ ବଳରାମକୁ ଲକ୍ଷ୍ୟ କରି କହିନାହାନ୍ତି, ସେ ରାମଙ୍କୁ ମଧ୍ୟ ସେ କୃଷ୍ଣ ହିସାବରେ କହିଛନ୍ତି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। ଭାବକ ଶ୍ରେଷ୍ଠ ରାମ ନୀଳ ଚାରୁସ୍ଥିତେ ତ୍ରେଷୁ ଇତି ଅମର ପ୍ରସାଦ ରମଣୀୟ ଯହ କୃଷ୍ଣସ୍ୟ। ରାମ ନୀଳ ଆଉ ଚାରୁ ଇଏ ହେଉଛି ତିନୋଟି ଏକ ପର୍ଯ୍ୟାୟ ବା ଶବ୍ଦ ଅମର କୋଷରେ ବର୍ଣ୍ଣନା କରାଯାଇଛି, ତେଣୁ ଏଠି ରାମ ଶବ୍ଦର ଅର୍ଥ ହେଉଛି ନୀଳ, ବହୁତ ସୁନ୍ଦର ନୀଳ, ଭଗବାନଙ୍କର ନୀଳ ବର୍ଣ୍ଣ ଯେଉଁ ରହିଛି ମେଘ ଶ୍ରାବଣ ବର୍ଣ୍ଣ, ଏବଂ ସିଏ ମଧ୍ୟ ବହୁତ ସୁନ୍ଦର ଦେଖିବା ପାଇଁ, ସେଥିପାଇଁ ଏ ରାମ ଶବ୍ଦ ବ୍ୟବହାର କରାଯାଇଛି। ରମଣୀୟ ଯହ କୃଷ୍ଣସ୍ୟ, ରାମ ଶବ୍ଦ ଅର୍ଥ ସେଇ କୃଷ୍ଣ କଥା କହୁଛନ୍ତି, ସେ ରାମକୃଷ୍ଣ, ରାମକୃଷ୍ଣ କହିଲେ ରମଣୀୟ କୃଷ୍ଣ, ବହୁତ ସୁନ୍ଦର କୃଷ୍ଣ, ତାଙ୍କର ଚରଣ ସ୍ପର୍ଶ, ତାଙ୍କର ଧ୍ୱଜ ବ୍ରଜ ସବୁ ରହିଛି। ହେ ଅବଳା ଇତି ପତି ପାରବଶ୍ୟ ବତିନାଂ ଯୁଷ୍ମାକଂ ତଦ ଆଶ୍ରୟମେବ ବଳଂ ବୁଦ୍ଧ୍ୟତେ ଇତି ଭାବ। ଅବଳା ଶବ୍ଦ ଯେଉଁ ବ୍ୟବହାର କରାଗଲା, ହନ୍ତାୟ ମଦ୍ରିର ଅବଳା, ଅବଳା ଶବ୍ଦର ଅର୍ଥ ହେଉଛି କ'ଣ ନା ଇତି ପତି ପାରବଶ୍ୟ ତିନା, ପତିଙ୍କର ଅଧୀନରେ ସେମାନେ ରହିଛନ୍ତି, ତେଣୁ ଯୁଷ୍ମାକଂ ତଦ ଆଶ୍ରୟମେବ ବଳଂ ବୁଦ୍ଧତେ ଇତି ଭାବ। ଯଦି ଆମେ ବର୍ତ୍ତମାନ ସେଇ ଯିବା କ'ଣ ହରିଦାସଙ୍କର ଆଶ୍ରୟ ନେବା, ତାହେଲେ ଆମେ ପୁଣି ବଳପ୍ରାପ୍ତ ହୋଇଯିବା, ଆଉ ଆମେ ଅବଳା ହୋଇ ରହିବା ନାହିଁ, ଆମେ ବଳପ୍ରାପ୍ତ ହୋଇଯିବା। ଏ ଅବଳା ଶବ୍ଦରେ ଜଣେ ଆଚାର୍ଯ୍ୟ କହିଛନ୍ତି, ଇଏ କିଭଳି ଭାବରେ ଅବଳା? ସ୍ତ୍ରୀଲୋକମାନେ ଆମେ କହୁଛେ ଅବଳା ବୋଲି କହୁଛେ, କିଭଳି ଅବଳା ନା, ଯିଏ ବଳବାନ ମଧ୍ୟ ଶ୍ରେଷ୍ଠ। ଆମର ଇଏ କହିଛନ୍ତି କପିଳଦେବ ଭଗବାନ କହିଛନ୍ତି, ମା ଦେବହୂତୀଙ୍କୁ କହିଛନ୍ତି, ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ କେତେ ଆସିବ, କପିଳଦେବ କହିଛନ୍ତି ସେଇଟା ତାଙ୍କ ମାଆଙ୍କୁ। ବଳମ ମେ ପଶ୍ୟ ମାୟା ବାଳ ମାୟା, ହେ ମା ମୋର ମାୟାର ବଳ ଦେଖ। ବଳମ ମେ ପଶ୍ୟ ମାୟା ସ୍ତ୍ରୀ ମାୟା ଜୈନୋ ଦିଶାମ, ଏଇ ଯେଉଁ ସ୍ତ୍ରୀ ଲୋକମାନେ ରହିଛନ୍ତି, ଇଏ ହେଉଛି ମୋର ମାୟାର ବଳ। ଜୈନ ଦିଶାମ, ସବୁ ଦିଶାକୁ ସେ ଜୟ କରିସାରିଛନ୍ତି। ବଳମ ମେ ପଶ୍ୟ ମାୟା ସ୍ତ୍ରୀ ମାୟା ଜୈନ ଦିଶାମ ଯା କରନ୍ତି ପଦାକ୍ରାନ୍ତନ ଭୃବି ଜୁମ୍ଭେଣ କେବଳମ। ସେଇ ସ୍ତ୍ରୀ ଲୋକମାନେ ଯେତେବେଳେ ଭୃବି ଜୁମ୍ଭନ କରିଥିବେ, ଭୃକୁଞ୍ଚନ କରିଦେବେ, ଯେତେ ବଡ଼ ବଳିଆନ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଆଲେକ୍ଜାଣ୍ଡାର ଇତ୍ୟାଦି, ସେମାନେ ସବୁ ପଦାକ୍ରାନ୍ତ, ତାଙ୍କ ପାଦ ପାଦରେ ପଡ଼ିଯାଆନ୍ତି ସେମାନେ। ତେଣୁ ଏଇଭଳି ଭାବରେ ସେ ଅବଳାମାନଙ୍କର ବଳ ରହିଛି, ଯାହା ହଉ ସେ ନିଜକୁ ଅବଳା ବୋଲି ଭାବୁଛନ୍ତି। ଯତ୍ ଯତ ପ୍ରମୋଦାମ ଏବ ହେତୁ ମାନଂ ତତ୍ ପ୍ରଦାନ ତତ୍ ପ୍ରସାଦ ପ୍ରସାଦନୀ ପୂଜାଂ ତନୋତି, ଏବଂ ଖାଲି ଆନନ୍ଦ ହେଇକି ରହିଯାଉଛନ୍ତି ତା ନୁହଁ, ଆନନ୍ଦ ମାନେ ଯେଉଁ ରହିଛି ଆମର ପ୍ରେମର ଆଦାନ ପ୍ରଦାନ ଛଅଟା କଥା ମୁଁ କହିଛି ନା, ସେଠୁ ଏଠି ଚାଲିବ ସେଇଟା। ଯତ୍ ପ୍ରମାଦେବ ହେତୁ ମାନଂ ତତ୍ ପ୍ରଦାନୀ ପୂଜାନ, ତାଙ୍କୁ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି, କିଭଳି ଭାବରେ ପୂଜା କରୁଛନ୍ତି ନା, ସହ ଗୋଭୀର ଗଣେନ ସଖୀ ସମୂହେନ ଚ ବର୍ତ୍ତମାନ ୟୋ ତୟୋ, ଖାଲି କୃଷ୍ଣ ରାମଙ୍କୁ କୃଷ୍ଣଙ୍କୁ କରୁନାହାନ୍ତି, ସମ୍ମାନ ଭଗବାନ ବଳରାମ କରୁଛନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କୁ କରୁଛନ୍ତି, ତାଙ୍କ ଗାଭୀମାନଙ୍କୁ କରୁଛନ୍ତି, ତାଙ୍କର ମହିଷୀମାନଙ୍କୁ କରୁଛନ୍ତି, ପଶୁମାନଙ୍କ ସହିତ ସମସ୍ତଙ୍କୁ ସେ ସମ୍ମାନ ପ୍ରଦର୍ଶନ କରୁଛନ୍ତି, କିଭଳି ନା, କେହି ନା ପାନୀୟାନି ପାଦ୍ୟ ଆଚମନୀୟ ପାନାର୍ଥଂ ସୁଗନ୍ଧି ଶୀତଳ ନିର୍ଝର ଜଳାନି, ଆଚମନ ପାଦ୍ୟ ଇତ୍ୟାଦି ପ୍ରଦାନ କରୁଛନ୍ତି, କିଭଳି ଭାବରେ ନା, ସୁଗନ୍ଧ ବହୁତ ସୁଗନ୍ଧି ଶୀତଳ ନିର୍ଝର ଜଳ ପ୍ରଦାନ କରୁଛନ୍ତି, ସମସ୍ତଙ୍କୁ ଦେଉଛନ୍ତି, ସମସ୍ତଙ୍କୁ ପ୍ରଦାନ କରୁଛନ୍ତି, ତଥା ଆଉ କିଭଳି ଭାବରେ ସମ୍ମାନ କରୁଛନ୍ତି ନା, ନୈବେଦ୍ୟାର୍ଥଂ ପାନୀୟ ପେୟା ମଧୁ ଆମ୍ର ପିଲୁ ଆଦି ରସାଶ୍ଚ, ଖାଲି ପିଇବା ପାଇଁ ଦେଉଛନ୍ତି ଦେଉନାହାନ୍ତି, ନୈବେଦ୍ୟ ମଧ୍ୟ ପ୍ରଦାନ କରୁଛନ୍ତି, ପାନୀୟ କ'ଣ ଦେଉଛନ୍ତି, ପେୟ, ଆଉ କ'ଣ ପିଇବା ପାଇଁ ଦେଉଛନ୍ତି ନା, ମଧୁ, ତାଙ୍କର ବୃକ୍ଷରେ ସବୁ ବିଭିନ୍ନ ପ୍ରକାର ମଧୁ ରହିଛି ବା ଯାହା ହେଉ ମଧୁ ପ୍ରଦାନ କରୁଛନ୍ତି, ମଧୁ, ତାପରେ ମଧୁ ଆମ୍ର ଆମ୍ବ ଆମ୍ବ ସବୁ ଆମ୍ବ ଖାଲି ଗୋଟେ ସମୟରେ ଆମ୍ବ ହେଉଥିବ ତା ନୁହଁ, ତାଙ୍କର ସବୁ ସମୟରେ ବସନ୍ତ ପରିଲକ୍ଷିତ, ସବୁ ସମୟରେ ସେସବୁ ରହୁଛି ଆମର, ବର୍ତ୍ତମାନ ମଧ୍ୟ ରହିଛି, କ'ଣ ତାକୁ କହନ୍ତି, ସବୁ ଋତୁରେ ଦେବ ଆମ୍ବ, ତାକୁ କ'ଣ କହନ୍ତି, ବାରମାସୀ ଏଠି ମଧ୍ୟ ରହିଛି, ସେଠି ସେ ତ ଗୋବର୍ଦ୍ଧନ ଭଗବାନଙ୍କ ଧାମ, ତେଣୁ ଆମର ପିଲୁ ଆଦି ରସ ସବୁ ବିଭିନ୍ନ ପ୍ରକାର ଫଳ ରସ ଆଦି ମାନେ ସବୁ ଯେତେ ଯେତେ ଫଳ ଅଛି ଆପଣ ହିସାବ କରନ୍ତୁ, ସବୁ ଆସିବ ସେଠି, ସବୁ ମିଳିବ। ଆପଣ ଗୋଟେ ବିରାଟ ବଡ଼ ଷ୍ଟୋର୍ ଯେଉଁ ରହିଛି ପାଶ୍ଚାତ୍ୟ ଜଗତରେ ଆପଣ ଦେଖିବେ, ସବୁ ଷ୍ଟୋର୍ ସବୁ ରହିଛି, କେତେ ପ୍ରକାର ସବୁ ଫଳ ସବୁ ରହିଛି, ୱାର୍ଲଡ ସବୁଠି ଆସି ପହଞ୍ଚିବ ସେଠି। ତେଣୁ ଇଏ ମଧ୍ୟ ସେଇଭଳିଆ ବୃନ୍ଦାବନ ଧାମ, ଯେତେ ପ୍ରକାର ଫଳ କହିବେ ସବୁ ସେଇଠି ରହିଯିବ, ବର୍ପ ବୃକ୍ଷ ସବୁ ସବୁ ପ୍ରଦାନ କରିପାରିବେ, ଯାହା ଭଗବାନ ଚାହିଁବେ ତାହା ପ୍ରଦାନ କରିବେ, ଭଗବାନ ତାଙ୍କ ସାଙ୍ଗ ବାଳକମାନେ ଯାହା ଚାହିଁବେ ସବୁ ମିଳିଯିବ ସେଠି। ଯଦି ସେମାନେ ଚାହିଁବେ ଆମର ଦିନ ନାହିଁ, ଆମ୍ବ ଟିକେ ହେଇଥିଲେ ସାଙ୍ଗେ ସାଙ୍ଗେ ଆମ୍ବ ପହଞ୍ଚିବ। ଯେତେବେଳେ ମହାପ୍ରଭୁ କୀର୍ତ୍ତନ କରୁଥିଲେ, କୀର୍ତ୍ତନ କରି ଯେତେବେଳେ ଫେରନ୍ତି ତାଙ୍କର ଗଣମାନଙ୍କ ସହିତ, ତାଙ୍କ ପାର୍ଷଦମାନଙ୍କ ସହିତ, ଯେଉଁ କ୍ରାନ୍ତି ଅପନୋଦନ କରନ୍ତି, କ୍ରାନ୍ତି ବିଶ୍ରାମ ନିଅନ୍ତି, ସେହି ସମୟ ମହାପ୍ରଭୁ କହିଲେ, ଆମ୍ବ ବୃକ୍ଷ ନଥିଲା କି ଭକ୍ତମାନେ କିଏ ଜଣେ ଚାହିଁଥିବେ, ଆମ୍ବ ଟିକେ ଜୁସ୍ ହେଇଥିଲେ ଭଲ ହେଇଥାନ୍ତା।
ମାଙ୍କ ସେ ଗୋଟେ ହେଇଥିଲି ମହାପ୍ରଭୁ ଜାଣିପାରିଲେ ମହାପ୍ରଭୁ କହିଲେ ଠିକ୍ ଅଛି ତୁମେ ଗୋଟେ ଆଣ ଗୋଟେ ଆମ୍ବ ଟାକୁଆ କେଉଁଠୁ ଅଛି ଯଦି ଦେଖ କେଉଁଠି ଥିବ ଆଣ ତେଣୁ ଆମ୍ବ ଟାକୁଆ ଗୋଟେ ଆସିଲା ଭଗବାନ ଲଗେଇଦେଲେ ସାଙ୍ଗେ ସାଙ୍ଗେ ଯେମିତି ଆମର କମ୍ପ୍ୟୁଟରରେ ଦେଖାଯାଏ ସେଇଭଳିଆ ସାଙ୍ଗେ ସାଙ୍ଗେ ଗଛ ଉଠିଲା ଗଛ ଉଠି ସାଙ୍ଗେ ସାଙ୍ଗେ ଫଳ ଫୁଲ ସବୁ ଫଳିଗଲା ମାନେ ସବୁ ଫୁଲ୍ ଗ୍ରୋନ୍ ହୋଇଗଲା ଗଛଟା ଆମ୍ବ ଗଛ ଏବଂ ସେ ଫଳ ମଧ୍ୟ ସାଙ୍ଗେ ସାଙ୍ଗେ ପାଚିବାକୁ ଆରମ୍ଭ କରିଗଲା ସାଙ୍ଗେ ସାଙ୍ଗେ ବେଶୀ ସମୟ ନାହିଁ ଇମିଡ଼ିଏଟଲି ସବୁ ଏବଂ ବୋଝେଇ ହୋଇଗଲା ଆମ୍ବ ସବୁ ଏଭଳି ଆମ୍ବ ସାଙ୍ଗେ ସାଙ୍ଗେ ଭକ୍ତମାନେ ଯାଇକି ସବୁ ତୋଳିକିରି ଆଣିଲେ ସବୁ ପ୍ରଦାନ କଲେ ଭଗବାନ ଦେଲେ ଅନ୍ୟମାନେ ସବୁ ପ୍ରଦାନ ସେବନ କଲେ ଏଭଳି ଆମ୍ବ ଯେଉଁଥିରେ ଟାଙ୍କୁଆ ନାହିଁ କି ଚୋପା ନାହିଁ ଗୋଟିଏ ଆମ୍ବ ଖାଇଦେଲେ ପେଟ ଫୁଲ୍ ତେଣୁ ସେଇ ଆମ୍ବ ମଧ୍ୟ ଆମ ପାଇଁ ରଖାହେଇଛି ସେ ଯେଉଁ ଆମ୍ବ ଖାଇଦେଲେ ସେ ଆମ୍ବ ମଧ୍ୟ ଆମ ଭକ୍ତମାନଙ୍କ ପାଇଁ ରହିଛି ଆମେ ମହାପ୍ରଭୁଙ୍କ ଧାରାରେ ଆସୁଛେ ନା ଆମ ପାଇଁ ରହିଛି ସେ ଆମ୍ବ କ'ଣ ସେ ଆମ୍ବ ହରେ କୃଷ୍ଣ ଇଏ ଏଇ ଯେଉଁ ଭାଗବତ ହଉ ସେଇ ଆମ୍ବ ନିଗମ କଳ୍ପ ତରୋର ଗାଳିତାଙ୍କ ଫଳମ୍ ସୁଖ ମୁଖାତ୍ ଅମୃତ ଦ୍ରବ ସଞ୍ଚିତମ୍ ପିବତ ଭାଗବତ ରସମାଳୟମ୍ ମୁହୁରୋ ରସିକା ବିଭାବକା ଏ ଆମ୍ବ ଶ୍ରେଷ୍ଠ ଫଳ ଏଇଟା ଆମ୍ବ ଯେଉଁ ମିଠା ଫଳରେ ଯଦି ଶୁଆ ଥଣ୍ଟ ମାରିଦେଇଥିବ ତାହେଲେ ତା'ର ମିଷ୍ଟତା ଆହୁରି ବଢ଼ିଯିବ ତେଣୁ ଏ ଭାଗବତ ରୂପକ ନିଗମ କଳ୍ପତରୁର ଗଳିତମ ଫଳ ହେଉଛି ଶ୍ରୀମଦ ଭାଗବତମ ନିଷ୍ଠ ଫଳ ଆକୁ ସୁଖଦେବ କହୁଛନ୍ତି କଥା ତେଣୁ ଇଏ ଆହୁରି ଆର ମିଷ୍ଟତା ବଢ଼ିଯାଇଛି ତେଣୁ ଯେଉଁମାନେ ଭୁବି କହିଲେ କ'ଣ ଏଇ ପୃଥିବୀ ପୃଷ୍ଠରେ ହିଁ ଏଇ ଭାଗବତ ଉପଲବ୍ଧ ଭାଗବତ ରୂପକ ଆମ୍ର ଫଳ ଉପଲବ୍ଧ ତେଣୁ ଏଇଟାକୁ ଆଉ ଖାଇବା ଦରକାର ନାହିଁ ଏଠି ପିଇବେ ପାନ କରିବେ ପିଇବେ ତ ଭାଗବତ ରସମାଳୟ କାରଣ ଏତେ ଚୋପା ନାହିଁ କି ଟାଙ୍କୁ ନାହିଁ ଛାଣିବାକୁ ପଡ଼ିବ କିଛି ଦରକାର ନାହିଁ ଡାଇରେକ୍ଟ ସବୁ ପାନ କରିବେ ପିଇବେ ତ ଭାଗବତ ରସମାଳୟ ମୁହୁର ରସିକା ଭୂ ଭାବକା ପ୍ରତି ମୁହୂର୍ତ୍ତରେ ଯେଉଁମାନେ ରସିକ ବ୍ୟକ୍ତି ସେମାନେ ଏଇଟାକୁ ସବୁବେଳେ ପାନ କରିବେ ଭୂ ଭାବକା ଏଇ ମାଧ୍ୟମରେ ଏଇ ଶ୍ଳୋକ ମାଧ୍ୟମରେ ବ୍ୟାସଦେବ ସମସ୍ତ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ସମସ୍ତ ଭକ୍ତମାନେ ଯେଉଁଟା ପାନ କରିବେ ଚାହିଁବେ ସେମାନେ ପାନ କରିପାରିବେ ପୁଣି ବାଛ ବିଚାର ନାହିଁ ଇଏ ଆମର ଭକ୍ତ ଅବିନାଶ ପିଇପାରିବ ନାହିଁ ବା ଅନ୍ୟ ପିଇପାରିବ ନାହିଁ ନା ସମସ୍ତେ ପିଇପାରିବେ ସମସ୍ତଙ୍କୁ ଦିଆଯାଇଛି ଇନ୍ଭାଇଟେସନ୍ କରାଯାଇଛି ବ୍ୟାସଦେବ ଇନ୍ଭାଇଟ୍ କରିଛନ୍ତି ସମସ୍ତଙ୍କୁ ଆଶୀର୍ବାଦ ଦେଇଛନ୍ତି ଖାଲି ଇନ୍ଭାଇଟ୍ କରିନାହାନ୍ତି ସମସ୍ତଙ୍କୁ ଆଶୀର୍ବାଦ ଦେଇଛନ୍ତି ବ୍ୟାସଦେବ କୃପାରୁ ଆମେ ଏଇଟାକୁ ପାନ କରିପାରିବା ଭାଗବତ ରୂପକ ଆମର ପାନ କରିପାରିବା ତେଣୁ ଏଇଭଳି ଭାବରେ ନୈବେଦ୍ୟ ପାନୀୟ ଏସବୁ ପ୍ରଦାନ କରାଯାଉଛି ଏଇଭଳି ଭାବରେ ତାକୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି ପୁଣି ଗାଭୀମାନଙ୍କୁ ଯଦି ସଖୀମାନେ ପଚାରିବେ ଖାଲି ଗୋପବାଳକମାନଙ୍କୁ ଏମାନଙ୍କୁ ସବୁ ଦିଆହେଲା ଗାଭୀମାନଙ୍କୁ କ'ଣ ପ୍ରଦାନ କଲେ ହଁ ଗାଭୀମାନଙ୍କୁ ହେଉଛି ସୁଜବସାନୀ ଯେଉଁ ରହିଛି ଦୁର୍ବା ଗବାଂ ଗ୍ରାସାର୍ଥ ସୁଗନ୍ଧ ସୁକୋମଳ ପୁଷ୍ଟିବର୍ଦ୍ଧନମ୍ ଦୁଗ୍ଧ ଅସ୍ମାଦକାହାନୀ ତୃଣାହାନୀ ଏଭଳି ଭାବରେ ଆମର ଯେମିତି ରହିଛି ବିଭିନ୍ନ ପ୍ରକାର ଭିଟାମିନ୍ ନ୍ୟୁଟ୍ରିସନ୍ ସବୁ ରହିଛି ପ୍ରୋଟିନ୍ କାର୍ବୋହାଇଡ୍ରେଟ୍ ସବୁ ରହିଛି ସେମିତି ସେଇଭଳି ଭାବରେ ଘାସରେ ମଧ୍ୟ ସବୁ ରହିଛି ନା ଘାସରେ କ'ଣ କ'ଣ ରହିଛି ନା ସୁଗନ୍ଧ ବହୁତ ଭାସ ହେଉଥିବ ଆମର ଭଗବାନଙ୍କର ଯେଉଁ ରହିଥିଲେ 9 ଲକ୍ଷ ଗାଭୀ ତା ଭିତରୁ 7-8ଟି ଗାଭୀ ଥିଲେ ଏ ସୁଗନ୍ଧି ଦେଉଥିଲେ କ୍ଷୀରଟା ସୁଗନ୍ଧ ହେଉଥିବ ଯେଉଁ ମା ଯଶୋଦା ସବୁ ସେଇଟାକୁ କ'ଣ ଯେଉଁ ଯେଉଁ ରହିଛି ଦୀପାବଳି ଦିନ ସେଇଟାକୁ ଦଧି ମନ୍ଥନ କରୁଥିଲେ ସେଇ କ୍ଷୀର 7-8ଟି ଗାଈ ଅଛନ୍ତି ସବୁ ଗାଈ ନୁହନ୍ତି ତେଣୁ ସେଇଭଳି ଭାବରେ ଏ ସୁଗନ୍ଧି ଘାସଟା ସୁଗନ୍ଧି ଆସୁଥିବ ସେଣ୍ଟ ପଡ଼ିନଥିବ ତା ଦେହରେ କିନ୍ତୁ ସୁଗନ୍ଧ ଆସୁଥିବ ସୁଗନ୍ଧି ସୁକମଳ ବହୁତ ଟାଣ ନୁହଁ ସୁକମଳ ଏବଂ ପୁଷ୍ଟିବର୍ଦ୍ଧନ ସବୁ ତାଙ୍କର ପୁଷ୍ଟି ପ୍ରାପ୍ତ ହେବେ ସେମାନେ ନ୍ୟୁଟ୍ରିସନ୍ ପ୍ରାପ୍ତ ହେବେ ପୁଷ୍ଟିବର୍ଦ୍ଧନ ଆମ ସେମାନେ ପ୍ରଭୁପାଦ ମହାରାଜ କହନ୍ତି ଆମର ଡାକ୍ତରମାନେ ଏତେ ପ୍ରକାର ପରୀକ୍ଷା କରିକି କହୁଛନ୍ତି ଏତେ ରହିଛି କାର୍ବୋହାଇଡ୍ରେଟ୍ ଏଥିରେ ଆମକର ବିଷମ ରହିଛି ସବୁ ରହିଛି କହୁଛନ୍ତି ଘାସରେ କ'ଣ ଅଛି କ'ଣ ଘାସରେ ଅଛି ଡ୍ରାଇ ଘାସ ଆମେ ଖାଇଲେ ମରିଯିବା କିନ୍ତୁ ଗାଈ ସେଇଟାକୁ ଖାଇକିରି ସେ ଯେଉଁ କ୍ଷୀର ଦେଉଛି ସେ କ୍ଷୀରରେ ସବୁ ନ୍ୟୁଟ୍ରିସନ୍ ରହିଯାଇଛି ଭଗବାନ ବ୍ୟବସ୍ଥା ଏଭଳି ଭାବରେ ଅଚିନ୍ତ୍ୟ ଭଗବାନଙ୍କ ଶକ୍ତି। ତେଣୁ ପୁଷ୍ଟିବର୍ଦ୍ଧନ ଦୁଗ୍ଧ ସମ୍ପାଦନକାରୀ ତୃଣାନି ଦୁଗ୍ଧ ତାଙ୍କର ବଢ଼ିବା ଆମେ ସବୁ ଦେଉଛନ୍ତି ଦାନା ଦେଉଛନ୍ତି ଦୁଗ୍ଧ ବଢ଼ିବା ପାଇଁ ସେଇଭଳି ଭାବରେ ସେଇ ମଧ୍ୟ ତାଙ୍କର ବିଭିନ୍ନ ଭେରାଇଟି ଘାସ ସବୁ ରହିଛି ସେଗୁଡ଼ା ସେମାନେ ଯେତେବେଳେ ଖାଇବେ ତାଙ୍କର ସବୁ ଦୁଗ୍ଧ ବଢ଼ିବ ଆହୁରି ଅଧିକ ଦୁଗ୍ଧ ସେମାନେ ପ୍ରାପ୍ତ ହେବେ। ଆମ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ତାଙ୍କର ସବୁ ରହିଛି ଯେଉଁ ରହିଛି କ'ଣ ପହ୍ନା ବଢ଼ିକି ରହିଥିଲା ସେମାନେ ଚାଲିପାରୁନଥିଲେ ଏଇଟା ବର୍ଣ୍ଣନା କରାଯାଇନି ବର୍ଷା ଋତୁରେ ବର୍ଣ୍ଣନା କରାଯାଇଥିଲା ତା'ର ମନେ ଅଛି। ଯାହା ହଉ ତେଣୁ ଯଦ୍ବା ପାନୀୟ ସୁବତେ ଇତି ପାନୀୟ ଶୁଭ ନିର୍ଦ୍ଧରାସ କନ୍ଦରା ଏ ପାନୀୟ ବାଦ ମଧ୍ୟ ଆଉ କିଭଳି ଭାବରେ ସେବା କରୁଛନ୍ତି ନା କନ୍ଦର ରହିଛନ୍ତି କନ୍ଦରରେ ମଧ୍ୟ ସେସବୁ ପାନୀୟ ସବୁ ରହିଛି କନ୍ଦରା ଉପବେଶ ଶଯ୍ୟା ବିଳାସାଦାର୍ଥ ଶୀତୋଷ୍ଣ ସମୟ ସୁଖଦା ଗୁହାସ ଭକ୍ଷଣାର୍ଥ କନ୍ଦମୂଳାନିଚ ସେ ଯେଉଁ ଆଉ କ'ଣ କିଭଳି ଭାବରେ ସେବା କରୁଛନ୍ତି ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି ନା ସେ କନ୍ଦର ସବୁ ରହିଛି ସେଠି ଉପବେଶନ କରିବେ ବିଭିନ୍ନ ପ୍ରକାର ପଥରରେ ମଧ୍ୟ ଶଯ୍ୟା କରିଛନ୍ତି ସିଏ ଗୋବର୍ଦ୍ଧନ ଶଯ୍ୟା ସୃଷ୍ଟି କରିଛନ୍ତି ବିଳାସ ସେମାନେ ବିଳାସିତ ହେବେ ବା ବହୁତ ଆରାମ ପ୍ରାପ୍ତ ହେବେ ଏଇଭଳି ଭାବରେ ଶଯ୍ୟା ସବୁ ରହିଛି ଏବଂ ସେ ଯେଉଁ ରହିଛି ଗୁମ୍ଫା ବା କନ୍ଦରା ଶୀତୋଷ୍ଣ ସମୟ ସୁଖଦା ଶୀତ ସମୟରେ ସେଇଟା ଶୀତ ଲାଗିବନି ସେଠି ଏୟାର କଣ୍ଡିସନ୍ ହଲ୍ କରିଦେଇଛନ୍ତି ଶୀତୋଷ୍ଣ ସୁଖ ଏ ଯେଉଁ ଆମ ପାଇଁ ଶୀତୋଷ୍ଣ ସୁଖଦା ତାଙ୍କ ପାଇଁ ଶୀତୋଷ୍ଣ ସୁଖଦା ଦୁଃଖ ତାଙ୍କର ନାହିଁ ସୁଖଦା ଶୀତ ଦିନ ହେଇଥିଲେ ସେଇଟା ଗରମ ଆସିବ ଗରମ ଦିନ ହେଇଥିଲେ ସେଠି ଥଣ୍ଡା ଆସିବ ଏଭଳି ଭାବରେ ଗୁହା କନ୍ଦରା ଗୁହା ଭକ୍ଷଣାର୍ଥ ଖାଲି ବିଳାସ ନେବେ ବା ଶୟନ କରିବେ ରେଷ୍ଟ ନେବେ ତା ନୁହଁ ବହୁତ ଶୀତୋଷ୍ଣ ସମଶୀତୋଷ୍ଣ ବାୟୁରେ ରହିବେ ତା ନୁହଁ ଏୟାର କଣ୍ଡିସନ ହଲ୍ରେ ରହିବେ ତା ନୁହଁ ଖାଦ୍ୟ ମଧ୍ୟ ସବୁ କନ୍ଦ ମୂଳାନିଚ ବିଭିନ୍ନ ପ୍ରକାର କନ୍ଦ ମୂଳ ସବୁ ରହିଛି ଆମେ କହିଥିଲେ କନ୍ଦମୂଳ ଭିତରେ ତଫାତ୍ କ'ଣ କିଏ କହିପାରିବେ କହିଥିଲି ମୁଁ ଓଲଟା ଓଲଟା ହେଲା କନ୍ଦଟା ହେଉଛି ଗୋଲ ମୂଳଟା ହେଉଛି ଲମ୍ବା କନ୍ଦମୂଳ ତେଣୁ ସେସବୁ ମଧ୍ୟ ପ୍ରଦାନ କରୁଛନ୍ତି ତତ୍ରତ୍ୟ ଆହୁରି କ'ଣ ସମ୍ମାନ କରୁଛନ୍ତି ନା ତତ୍ରତ୍ୟ ରତ୍ନ ପର୍ଯ୍ୟଙ୍କ ପୀଠ ପ୍ରଦୀପା ଦର୍ଶାଦୟ ଇତି ଉପଲକ୍ଷଣୀ ଆହୁରି ବହୁତ ପ୍ରକାର ରହିଛି ଏ ଖାଲି ସଂକ୍ଷେପରେ କହିଦେଲେ ନହେଲେ ସେଠି ମଧ୍ୟ ବହୁତ ପ୍ରକାର ରତ୍ନ ରହିଛି ସବୁ ଯେଉଁ ରତ୍ନରେ ସେମାନେ ମଧ୍ୟ ତାଙ୍କର ଦେଖିପାରିବେ ଆଦର୍ଶ ଆଇନା ଭଳି ସେଇଟା କାର୍ଯ୍ୟ କରୁଛି ସେମାନେ ଶୃଙ୍ଗାର କରିବେ ଇତ୍ୟାଦି ସବୁ ପ୍ରକାର ସୁବିଧା ସବୁ ରହିଛି ଆହୁରି ବହୁତ ପ୍ରକାର ସୁବିଧା ରହିଛି ଯେତିକି ବିଶ୍ୱନାଥ ଚକ୍ରବର୍ତ୍ତୀ କହିଲେ ଆମେ ସେତିକି କହିଲେ ଆମେ ଆଉ ଜାଣିନୁ କିଛି ଅଧିକା ତେଣୁ ଏଇଭଳି ଭାବରେ ଏ ଯେଉଁ ରହିଛି ଅନ୍ୟ ଆଚାର୍ଯ୍ୟମାନଙ୍କର ଟୀକା ମୁଁ ଆଉ ଇଏ କରିନାହିଁ କିନ୍ତୁ ପ୍ରଭୁପାଦ ମହାରାଜ କ'ଣ କହିଛନ୍ତି ଶୁଣିବା ଆଉ ଦୁଇଟି ଶ୍ଲୋକ ରହିଛନ୍ତି ଆମେ କାଲି ମଧ୍ୟ ଶେଷ କରିଦେବା ବଳଦେବ ଜୟନ୍ତୀରେ ଅଲଗା କ'ଣ ପ୍ରସଙ୍ଗ ଆରମ୍ଭ ହେବ ତେଣୁ ଏଇ ଯେଉଁ ରହିଛନ୍ତି 18 ଶ୍ଲୋକରେ ପ୍ରଭୁପାଦ ମହାରାଜ ତାଙ୍କର ଯେଉଁ ପ୍ରଭୁପାଦ ମହାରାଜ ଚୈତନ୍ୟ ଚରିତାମୃତରେ ଏ ଶ୍ଲୋକଟି ଅଛନ୍ତି ମଧ୍ୟଲୀଳା 18:34 ଏଇଟା କୁହାଯାଇଛି ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଯାହା ଆମେ ପାଠ କଲେ ସେଇଟାକୁ ପ୍ରଭୁପାଦ ମହାରାଜ କହିଛନ୍ତି ତେଣୁ ଆମେ ଏଇଟା ଆଉ କହିବା ନାହିଁ ଥରେ କହିଦେଇଛେ ତେଣୁ ଏଇଭଳି ଭାବରେ ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ କହିଛନ୍ତି କିନ୍ତୁ କାଲି ମୁଁ ଆଉ ଲେଖିପାରି ନାହିଁ କାଲି ମୋର ବହୁତ କାର୍ଯ୍ୟବ୍ୟସ୍ତତା ଥିଲା ମୁଁ ଆଉ ସେ ଲେଖାଲେଖି କରିନାହିଁ ଏତେ ମଧ୍ୟ ରହିଛି ସବୁ ଆମେ ପଢ଼ିପାରିବା କିନ୍ତୁ ଯାହା ହଉ ଆମେ ଗୋବର୍ଦ୍ଧନ ବିଷୟରେ ଏଇଭଳି ଭାବରେ କହିଲେ ତେବେ ଗୋବର୍ଦ୍ଧନକୁ ଶ୍ରେଷ୍ଠ ବୋଲି କହିଲେ ଗୋପୀମାନେ ଯେଉଁ ଆମେ କହିଥିଲେ କମ୍ପିଟିସନ୍ ହେଉଥିଲା ଭକ୍ତମାନଙ୍କ ଭିତରେ କମ୍ପିଟିସନ୍ରେ ଗୋପୀମାନେ କହିଲେ ଶ୍ରେଷ୍ଠ ହେଉଛନ୍ତି ହରିଦାସ ବର୍ଜ୍ୟ ହେଉଛନ୍ତି ଗୋବର୍ଦ୍ଧନ କିନ୍ତୁ ଏ ଲିଷ୍ଟଟା ଯେତେବେଳେ ପଠାଇଦେଲେ ଗୋପୀମାନେ ଏ ଲିଷ୍ଟଟା ପଠାଗଲା ଫାଇନାଲ୍ କରିବା ପାଇଁ ଏ ସେମିଫାଇନାଲ୍ ଲିଷ୍ଟରେ ଏମାନେ ଆସିଲେ 3 ଜଣ ତେଣୁ ଗୋପୀମାନେ ଏ ଯେତେବେଳେ ଲିଷ୍ଟଟାକୁ ପଠାଇଦେଲେ ଭଗବାନ ପାଖକୁ କିଏ ଶ୍ରେଷ୍ଠ ଭକ୍ତ ତେଣୁ ଭଗବାନ ସେ ଫାଇନାଲରେ କାହାକୁ ଶ୍ରେଷ୍ଠ ବୋଲି କହିଲେ ଗୋପୀମାନେ ହେଉଛନ୍ତି ଶ୍ରେଷ୍ଠ ଆମେ କହିଲେ ନା
ଆରାଧ୍ୟ ଭଗବାନ ବ୍ରଜେଶ ତନୟ ଭଗବାନ ଭିତରେ ମଧ୍ୟ ଯଦି ଯଦି ତାଙ୍କ ଭିତରେ ଯଦି କମ୍ପିଟିସନ୍ ହେବ ଶ୍ରେଷ୍ଠ ଆସିବେ ଭଗବାନ ବିଷ୍ଣୁ, ପୁଣି ବିଷ୍ଣୁମାନ ଭିତରେ କମ୍ପିଟିସନ୍ ହେଲେ ବିଷ୍ଣୁ ତତ୍ତ୍ୱ ବହୁତ ରହିଛନ୍ତି, ରାମ ନୃସିଂହ ବାମନ ଇତ୍ୟାଦି, ତାଙ୍କ ଭିତରେ ଯଦି କମ୍ପିଟିସନ୍ ହେବ ମହାପ୍ରଭୁ କହିଲେ ସେପଟେ ଶ୍ରେଷ୍ଠ ହେଉଛନ୍ତି, ଶ୍ରେଷ୍ଠ ହେଉଛନ୍ତି ଆରାଧ୍ୟ ଭଗବାନ ବ୍ରଜେଶ ତନୟ। ବ୍ରଜେଶ ତନୟ କହିଲେ ବ୍ରଜର ଈଶ୍ୱର ହେଉଛନ୍ତି ନନ୍ଦ ମହାରାଜ, ତାଙ୍କର ତନୟ ଏଇ ଯେଉଁ ନନ୍ଦନନ୍ଦନ ଯେଉଁ ଲୀଳା ସବୁ ଚାଲିଛି, ଆମେ ସେ ନନ୍ଦନନ୍ଦନଙ୍କ ଲୀଳା ସବୁ ଶ୍ରବଣ କରୁଛେ, ଇଏ ହେଉଛନ୍ତି ସମସ୍ତ ଆରାଧନା କାର୍ଯ୍ୟକ୍ରମମାନଙ୍କ ଭିତରେ ଶ୍ରେଷ୍ଠ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ। କାରଣ ଭଗବାନ କୃଷ୍ଣ ମଧ୍ୟ ତିନି ସ୍ଥାନରେ ରହିଛନ୍ତି, ସିଏ ମଧ୍ୟ ରହିଛନ୍ତି ଦ୍ୱାରକାରେ, ସିଏ ରହିଛନ୍ତି ମଥୁରାରେ, ସିଏ ରହିଛନ୍ତି ବୃନ୍ଦାବନରେ। କିନ୍ତୁ ଦ୍ୱାରକାଧୀଶ କୃଷ୍ଣ, ମଥୁରାଧୀଶ କୃଷ୍ଣ ଏବଂ ବ୍ରଜାଧୀଶ କୃଷ୍ଣ ବା ବ୍ରଜେଶ ତନୟ କୃଷ୍ଣ ଭିତରେ ମଧ୍ୟ ତଫାତ୍ ରହିଛି। ତେଣୁ ମହାପ୍ରଭୁ କହିଲେ ବ୍ରଜେଶ ତନୟ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ। ମହାପ୍ରଭୁଙ୍କର ଜୀବନୀକୁ ଯଦି ଗୋଟିଏ ଶ୍ଳୋକରେ କୁହାଯିବ, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଇଏ ଗୋଟିଏ ଶ୍ଳୋକରେ ମହାପ୍ରଭୁଙ୍କ ବିଷୟରେ ବର୍ଣ୍ଣନା କରାଗଲା, ଆରାଧ୍ୟ ଭଗବାନ ବ୍ରଜେଶ ତନୟ। ଏବଂ ତାଙ୍କର ଧାମ ବୃନ୍ଦାବନ ଯାହା ବିଷୟରେ ଆମେ ଶ୍ରବଣ କରୁଛେ, ସେ ବୃନ୍ଦାବନ ଧାମ ହେଉଛି ଯେତେ ଧାମ ଅଛି ଶ୍ରେଷ୍ଠ ଧାମ ହେଉଛି ବୃନ୍ଦାବନ ଧାମ। ଏବଂ ଆରାଧନାକାରୀମାନଙ୍କ ଭିତରେ ଶ୍ରେଷ୍ଠ କିଏ, ଏ ଯେଉଁ ଲିଷ୍ଟ ଆସିଥିଲା ଗୋପୀମାନେ ପଠାଇଥିଲେ ସେଥିରେ ସେ ଫାଇନାଲ୍ କଲେ କ'ଣ, ଆରାଧ୍ୟ ଭଗବାନ ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା, ବହୁତ ସୁନ୍ଦର ଉପାସନା ରମ୍ୟା, ବହୁତ ସୁନ୍ଦର ଉପାସନା କରିଥିଲେ ବ୍ରଜବୋ। ତମେ ଯେଉଁ ଲିଷ୍ଟ ଦେଇଥିଲ ପ୍ରକୃତରେ ତମେ ତମ ଲିଷ୍ଟ ଦେଇନଥିଲ, ତମ ନାଁ ଦେଇନଥିଲ, କିନ୍ତୁ ତମେ ହେଉଛ ଶ୍ରେଷ୍ଠା ରମ୍ୟା କାଚିତ ଉପାସନା ବ୍ରଜବୋଧ ବର୍ଗେଣ ଯାହା କଳ୍ପିତା, ତମେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଛ ତାଠାରୁ ଶ୍ରେଷ୍ଠ ଆରାଧନା କିଛି ନାହିଁ। ଭଗବାନ ନିଜେ ଋଣୀ ରହିଗଲେ, ଭଗବାନ କହିପାରିଲେ ଲିଷ୍ଟ ଫାଇନାଲ୍ କରିପାରିଲେ ନାହିଁ, କାହିଁକି ନା ସେ ତ ଜାଣିନାହାନ୍ତି ସେ ତାଙ୍କର ଭାବ। ତେଣୁ ଭଗବାନ କୃଷ୍ଣଙ୍କୁ ଆଉ ଗୋଟେ ଜନ୍ମ ନେବାକୁ ପଡ଼ିଲା, କଳିଯୁଗରେ ଆସିଲେ ଭଗବାନ, କଳିଯୁଗରେ ଆସି ସେ ଭାବକୁ ଆସ୍ୱାଦନ କଲେ, ସେତେବେଳେ ସେ ଜାଣିଲେ ପ୍ରକୃତରେ ଶ୍ରେଷ୍ଠ ଆରାଧନାକାରୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏ ବ୍ରଜବୋଧ ବର୍ଗେଣ ଯା ରାଧାରାଣୀ, ଯେଉଁଭଳି ଭାବରେ ଶ୍ରେଷ୍ଠ ଆରାଧନା କରିଛନ୍ତି ସିଏ ହେଉଛନ୍ତି ଶ୍ରେଷ୍ଠା, ରାଧା ଭିତରେ ଶ୍ରେଷ୍ଠା ହେଉଛନ୍ତି ସିଏ। କୃଷ୍ଣ ମଧ୍ୟ କହିପାରିନଥିଲେ, ତେଣୁ ମହାପ୍ରଭୁ ଆସି ସେଇଟାକୁ କହିଲେ। କୃଷ୍ଣ ଖାଲି ଜାଣିଥିଲେ ସଂକ୍ଷେପ, ତଥାପି ଡିକ୍ଲେୟାର କରିନଥିଲେ, ସେ କହିଲେ ମୁଁ ତ ତମ ପାଖରେ ଋଣୀ ରହିଗଲି ଆଉ ମୁଁ କ'ଣ କହିବି ବର୍ତ୍ତମାନ। ଭଗବତ ଗୀତାରେ ଯେଉଁ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ, ଯିଏ ଯଥା ମାଙ୍କ ପ୍ରପଦ୍ୟନ୍ତେ ତାଙ୍କୁ ତଥେବ ଭଜାମି ହମ୍, ଯିଏ ଯେଉଁଭଳି ଭାବରେ ମୋର ଶରଣରେ ଆସିବେ ମୁଁ ତାକୁ ସେହିଭଳି ଭାବରେ ପୁରସ୍କୃତ କରିବି। କିନ୍ତୁ ଗୋପୀମାନେ ଯେତେବେଳେ ଭଗବାନଙ୍କ ଶରଣରେ ଗଲେ ସେଠି ସେ କହିଲେ ମୁଁ ମୋର ପ୍ରତିଜ୍ଞା ପୂରଣ କରିପାରୁନାହିଁ, ମୋର ଋଣୀ ରହିଗଲି, ତମ ପାଖରେ ଋଣୀ ରହିଗଲି। ନ ପା ଦଶମ ସ୍କନ୍ଧ 32 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନ ପାର ଏହଂ ନିରବଧ ସଂଯୁଜା ସୁସାଧୁ ପୃତ୍ୟା ବିବୁଧା ଦୁଷା ବିଭ ଯାହା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମ୍ପୃଷ ତଦ୍ଭ ପ୍ରତିଜାତ ସାଧୁନା। କହିଲେ ତମର ଯେଉଁଭଳି ଭାବେ ମୋର ସେବା କରିଛ ତା ବଦଳରେ ମୁଁ କିଛି ଦେଇପାରୁନାହିଁ, ତେଣୁ ଯାହା ମୋର ସେବା କଲ ତମେ, ଯଦି ଗୋପୀମାନେ କହିବେ କ'ଣ ଆମେ ତୁମ ସେବା କଲୁ ଯେ ତୁମେ ମୋତେ ବୋଧେ ଦେଇପାରିବ ନା, ଯାହା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା, ତୁମର ଗୃହ ଶୃଙ୍ଖଳା ସବୁ ଗୃହବନ୍ଧନ ରହିଛି, ପତି ଧର୍ମ ବେଦ ଧର୍ମ ସବୁକିଛି ତୁମେ ତ୍ୟାଗ କରିଦେଇଛ, ସର୍ବଧର୍ମାନ ପରିତ୍ୟଜ୍ୟ ଯାହା ମା ଭଜନ ଦୁର୍ଜର ଗେହ ସମ୍ପୃଶ୍ୟ ସବୁକିଛି ତୁମେ ତ୍ୟାଗ କରିଦେଇ କାଟି ଦେଇଛ, ସବୁ ସର୍ବଧର୍ମ ତ୍ୟାଗ କରିଦେଇଛ, ତେଣୁ ମୋର ଯଦି ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ମୁଁ ତୁମ ଋଣକୁ ଶୁଝିପାରିବି ନାହିଁ, ମୁଁ ଋଣୀ ରହିଗଲି, ନେକ୍ସଟ ଟାଇମ୍ ଦେଖିବା ଯଦି ଋଣ ଶୁଝିବା ଯଦି ସୁବିଧା ହେବ ଆଉ ଗୋଟେ ବଡ଼ ଚାକିରି କରିବି, ଆଉ ଗୋଟେ ବହୁତ ଧନ ରୋଜଗାର କରି ତୁମ ଋଣକୁ ଶୁଝିବି। ତେଣୁ ମହାପ୍ରଭୁ ଆସିଲେ, ଭଗବାନ ଭଗବାନ ରୂପରେ ନ ଆସିକରି, ଭଗବାନ ରୂପରେ ସେ ଋଣ ଶୁଝିପାରିଲେ ନାହିଁ, ଭଗବାନ ଭକ୍ତ ରୂପରେ ଆସିକରି ସେ ଋଣକୁ ଶୁଝିଛନ୍ତି। ଭକ୍ତର ଭାବ ଅଙ୍ଗୀକାର କଲେ, ରାଧାରାଣୀଙ୍କ ଭାବକୁ ଅଙ୍ଗୀକାର କଲେ, ତିନୋଟି ଋଣ ରହିଯାଇଥିଲା ଗୋପୀମାନଙ୍କର, ସେଇ ଋଣ ତିନ ମାଂଛା ଅଭିଳାଷୀ ସଚିକାଭ୍ୟ ପରକାଶୀ ସଙ୍ଗଲୟା ପାରିଷଦ ଗଣ, ସେ ଋଣକୁ ପରିଶୋଧ କରିଛନ୍ତି ମହାପ୍ରଭୁ। ତେଣୁ ମହାପ୍ରଭୁଙ୍କ ଜୀବନରେ ସେ ଡିକ୍ଲେୟାର କଲେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି କିଏ ନା ବ୍ରଜବୋଧ ବର୍ଗେଣ, ବା ବିଶେଷ ଭାବେ ରାଧାରାଣୀକୁ କୁହାଗଲା ଶ୍ରେଷ୍ଠା। ତାଙ୍କୁ ଦିଆଗଲା ମୁକୁଟ ଦିଆଗଲା ଶ୍ରେଷ୍ଠ ଆରାଧନାକାରୀ ଅନୟାରାଧିତ ଅନନ୍ୟ ଭାବରେ ଯିଏ ଆରାଧନା କରିଥିଲେ ଭାଗବତରେ ରାଧାକର ରାଣୀଙ୍କର ନାମ ନିଆଯାଇ ନାହିଁ ସୁଖଦେବ ଗୋସ୍ୱାମୀ ସିଧାସଳଖ ନେଇପାରିଲେ ନାହିଁ ଏତେ ଭାବ ଆସିଗଲା ତାଙ୍କର ନାମ ନେଇପାରିଲେ ଭୁଲେଇକି ନେଲେ ଅନୟାରାଧିତ ନୂନମ୍ ଦଶମ ସ୍କନ୍ଦ ଏଇଟା 32 ଅଧ୍ୟାୟରେ ଶ୍ଳୋକଟି ଆସିବ 32 ନା 30 ଅଧ୍ୟାୟରେ ଆସିବ ଏଇଟା ଅନୟାରାଧିତ ନୂନମ୍ ଭଗବାନ ହରିଶ୍ୱର ତେଣୁ ମହାପ୍ରଭୁଙ୍କର ଜୀବନୀକୁ ଏହିଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୋଟିଏ ଶ୍ଳୋକରେ କହିଛନ୍ତି ଆରାଧ୍ୟ ଭଗବାନ ବ୍ରଜସ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବ୍ରଜବୁତ ବର୍ଗେଡ଼ ଯାହା କଳ୍ପିତା ଶ୍ରୀମଦ୍ ଭାଗବତ ପ୍ରମାଣ ମମଳମ୍ ଚତୁର୍ଭର୍ଗ ରହିଛି ସେ ଚତୁର୍ଭର୍ଗ ହେଉଛି ଏ ହେଉଛି କ'ଣ ଇଏ ହେଉଛି କୈତବ ଧର୍ମ ତେଣୁ ଏ ଚତୁର୍ଭର୍ଗ ଆମେ କହିବାନି ଚତୁର୍ଭର୍ଗ ସେଠି ପ୍ରାପ୍ତ ହେଉ ବୋଲି ଆମେ କହିବା କୃଷ୍ଣ ପ୍ରେମ ପ୍ରାପ୍ତ ହେଉଛି ଏ ପଞ୍ଚମ ବର୍ଗ ପଞ୍ଚମ ପୁରୁଷାର୍ଥ ଇଏ ହେଉଛି ଆମର ଧାରା ଆମର ଦର୍ଶନ ହେଉଛି ସେଇଟା ମହାପୁରୁଷ ସେଇଟା କହିଛନ୍ତି ପ୍ରେମ କୁମାର୍ଥ ମହା ଧର୍ମାର୍ଥ କାମ ମୁଖ୍ୟ ଆମର ନୁହଁ ଆମର ଲକ୍ଷ୍ୟ ନୁହଁ ଏ ଚତୁର୍ଭର୍ଗ ଆମର ଲକ୍ଷ୍ୟ ନୁହଁ ଆମର ଲକ୍ଷ୍ୟ ହେଉଛି ପ୍ରେମ କୁମାର୍ଥ ମହା କୃଷ୍ଣ ପ୍ରେମ ଇଏ ହେଉଛି ପଞ୍ଚମ ପୁରୁଷାର୍ଥ ଏ ମହାପ୍ରଭୁ ପ୍ରଦାନ କରିଛନ୍ତି ପ୍ରେମ କୁମାର୍ଥ ମହାନ ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦମ୍ ତତ୍ରାଦର ନ ପର ଇଏ ହେଉଛନ୍ତି ମହାପ୍ରଭୁଙ୍କର ମତ ଆଠାରୁ ଆଉ ଆମେ ଆଉ କିଛି ଆମର ଆଉ କିଛି ଆରାଧ୍ୟ ନୁହନ୍ତି ଆମର ସେଇ ମହାପ୍ରଭୁ ହେଉଛି ଆରାଧ୍ୟ ଶ୍ରେଷ୍ଠ ଆରାଧ୍ୟ ଯଦିଓ ଭଗବାନ କହିଲେ ଆରାଧ୍ୟ ଭଗବାନ ବ୍ରଜସ୍ୱତନୟ କିନ୍ତୁ ଆମର ଆରାଧ୍ୟ ହେଉଛନ୍ତି ସେଇ ବ୍ରଜସ୍ୱତନୟ ଯେଭଳି ଆସିଥିଲେ ସଚିତନୟ ରୂପରେ ଆସିଥିଲେ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ କିନ୍ତୁ ସେଇ କୃଷ୍ଣ ମଧ୍ୟ ଆମର ଆରାଧ୍ୟ ନୁହନ୍ତି ଗୌରାଙ୍ଗ ମହାପ୍ରଭୁ ହେଉଛନ୍ତି ଆମର ଆରାଧ୍ୟ ଗୌରାଙ୍ଗ ମହାପ୍ରଭୁ ମିଳିତ ତନୁ କୃଷ୍ଣ ରାଧାକୃଷ୍ଣଙ୍କର ମିଳିତ ତନୁ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ ଆମେ ଏଇ ଗୌରାଙ୍ଗ ମହାପ୍ରଭୁ ଧାରେ ଗୌଡ଼ୀୟ ମାଧ୍ୟ ଗୌଡ଼ୀୟ ସମ୍ପ୍ରଦାୟ ଗୌରାଙ୍ଗ ମହାପ୍ରଭୁ ହେଉଛନ୍ତି ଆମର ଆରାଧ୍ୟ ଏଇଭଳି ଭାବରେ ଏହି ଶ୍ଳୋକରେ ବହୁତ କଥା ଅଛି ଆମର ସମୟ ହୋଇଯାଇଛି ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି ନହେଲେ ଆମ କଥାକୁ ବିଶ୍ରାମ ଦେବା ରମ୍ୟା କାଚିତ ଉପାସନା ବ୍ରଜବୋଧ ବର୍ଗେଣ ଯାହା କଳ୍ପିତା ଗୋପୀମାନଙ୍କୁ ଆମେ କହିଲୁ ନା ଭଗବାନ ଯେଉଁ ପ୍ରତିଜ୍ଞା କରିଥିଲେ ପ୍ରତିଜ୍ଞା ରକ୍ଷା କରିପାରିଲେନି ମୁଁ ହାର ମାନିଗଲି କହିଲେ ଭଗବାନ ନ ପାର ଏହମ୍ ନିରବଧ ସଂଯୋଜା ମୁଁ ତୁମର ଯେଉଁ ଭକ୍ତି କରୁଥିଲ ତା ବଦଳରେ କିଛି ପ୍ରଦାନ କରିପାରୁନାହିଁ ଭଗବତ ଗୀତାରେ ଯଦିଓ ଭଗବାନ ପ୍ରତିଜ୍ଞା କରିଥିଲେ ଯିଏ ଯେଉଁଭଳି ଭାବରେ ପୂଜା କରିବେ ମୁଁ ତାକୁ ସେଇଭଳି ଭାବରେ ପୁରସ୍କୃତ କରିବି ଯିଏ ଯଥାମାନ ପ୍ରବଦ୍ୟନ୍ତେ ତାଙ୍କୁ ସତ୍ୟ ଭଜାମ୍ୟମ୍ କିନ୍ତୁ ଗୋପୀମାନଙ୍କ ପାଖରେ ଭଗବାନ ହାର ମାନିଗଲେ ଦଶମ ସ୍କନ୍ଦ 32 ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି ମୁଁ ସେ କହିଲି ମୁଁ ତୁମ ପାଖରେ ଋଣୀ ରହିଗଲି ତୁମର ଯେଉଁ ମୋତେ ଯେଉଁଭଳି ଭାବରେ ପୂଜା କରିଛ ମୁଁ ତା ବଦଳରେ କିଛି ଦେଇପାରୁନାହିଁ ତୁମେ ଯାହା ମୋର ପୂଜା କଲ ସେ ହିଁ ତୁମର ଫଳ ଆଉ କିଛି ମୁଁ ଦେଇପାରୁନାହିଁ ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ମୁଁ କିଛି ପ୍ରଦାନ କରିପାରିବି ନାହିଁ ମୁଁ ତୁମ ପାଖରେ ଋଣୀ ରହିଗଲି ତେଣୁ ଶ୍ରେଷ୍ଠ ଆରାଧନାକାରୀମାନଙ୍କୁ ତ ଶ୍ରେଷ୍ଠ ହେଉଛନ୍ତି ବ୍ରଜବୋଧ ବର୍ଗ ବ୍ରଜବୋଧ ମନି ଆମର ଯେଉଁ ଏ ମହାପ୍ରଭୁ ଏଇ ପ୍ରଦାନ କରିଛନ୍ତି ଶ୍ରେଷ୍ଠ ରସକୁ ପ୍ରଦାନ କରିଛନ୍ତି ଉନ୍ନତ ଉଜ୍ଜଳ ରସାଂ ସୁଭକ୍ତି ଶ୍ରିୟମ୍ ମହାପ୍ରଭୁଙ୍କ ପୂର୍ବରୁ ଏ ରସ ବିଷୟରେ କେହି ଜାଣିନଥିଲେ ଅଢ଼େଇଟି ରସ ଭିତରେ ଥିଲା ସବୁ କଥା ଆରାଧନା ହେଉଥିଲା ମହାପ୍ରଭୁ ଆସି ପ୍ରଦାନ କଲେ ଶାନ୍ତ ଦାସ୍ୟ ସ୍ୱାକ୍ଷର ଅଧା ଥିଲା ମହାପ୍ରଭୁଙ୍କ ପୂର୍ବରୁ ତେଣୁ ମହାପ୍ରଭୁ ସେ ସକ୍ଷରଥକୁ ପୂର୍ଣ୍ଣ କଲେ ଏବଂ ତାପରେ ଦେଲେ ବାସ୍ୟ ରସ ତା ଉପରେ ହେଉଛି ମାଧୁର୍ଯ୍ୟ ରସ ଏ ମାଧୁର୍ଯ୍ୟ ରସ ମଧ୍ୟ ଦୁଇ ପ୍ରକାର ରହିଛି ଗୋଟେ ହେଉଛି କାନ୍ତା ଭାବ ଗୋଟେ ହେଉଛି ପରକିଆ ଭାବ ତେଣୁ ଏଇ ପରକିଆ ରସ ଯେଉଁ ରହିଛି ମାଧୁର୍ଯ୍ୟ ରସ ଏଇଟାକୁ ପ୍ରଦାନ କରିଛନ୍ତି ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକିଆ ଭାବେ ଯାହା ବ୍ରଜତି ପ୍ରଚାର ଏଇଟା ହେଉଛି ଶ୍ରେଷ୍ଠ ଆରାଧନା ଏଇଟା ମହାପ୍ରଭୁ ଏଇଟାକୁ ପ୍ରକାଶ କରିଛନ୍ତି ତେଣୁ ଆଜ୍ଞା ଆଜ୍ଞା ହଁ ହଁ ଆଜ୍ଞା ହଁ କୃଷ୍ଣଙ୍କର ଯେଉଁ ଚାରୋଟି ମାଧୁରୀ ରହିଛି ଚାରୋଟି ମାଧୁରୀରେ ତାଙ୍କର ହେଉଛି କ'ଣ କ'ଣ ଲୀଳା ମାଧୁରୀ ବେଣୁ ମାଧୁରୀ ରୂପ ମାଧୁରୀ ଆଉ ଗୋଟେ ହେଉଛି ପ୍ରେମ ମାଧୁରୀ ତେଣୁ ବେଣୁ ମାଧୁରୀ ସେଠି ନାହିଁ
ବେଣୁବାଦୀ ନାହିଁ, ଏବଂ ପ୍ରେମ ମଧ୍ୟ ସେଇଟା ଯେଉଁ ସ୍ୱକୀୟ ପ୍ରେମ ରହିଛି ପରକୀୟ ପ୍ରେମ ସେଠି ନାହିଁ, ପରକୀୟ ପ୍ରେମ ଏଇଠି ହେଉଛି ଶ୍ରେଷ୍ଠ। ତେଣୁ ସବୁଗୁଡ଼ାକ ହିସାବ ସବୁଗୁଡ଼ାକ କ'ଣ ଇଏ କରି ହିସାବ କରିକି ବା ଆଲୋଚନା କଲା ପରେ ସେଇଟା ହେଉଛି ଭଗବାନ ବୃନ୍ଦାବନ ହେଉଛି ଶ୍ରେଷ୍ଠ, ଭଗବାନଙ୍କ ବୃନ୍ଦାବନ ଲୀଳା ହେଉଛି ଶ୍ରେଷ୍ଠ ଲୀଳା। ଭଗବାନ ସେଠି ବିରହରେ ରହିଛନ୍ତି ନା, 11 ବର୍ଷ ରହିଲେ ତାପରେ ଆଉ ଯାଇନାହାନ୍ତି ବୃନ୍ଦାବନକୁ, ତାଙ୍କୁ ବିରହ ପ୍ରଦାନ କରିଛନ୍ତି, ସେଠି ମିଳନ କରିଛନ୍ତି, ସେଠି ବିରହ ରହିଛି। ତେଣୁ ବିରହ ରସ ସେଠି ଅଧିକ ରହିଛି, ମିଳନ ଅପେକ୍ଷା ବିରହ ରସଟା ଅଧିକ ରହିଛି, ଏଇଟା ଆଚାର୍ଯ୍ୟମାନେ ତାଙ୍କର ଭାଷାରେ କହିଛନ୍ତି ସେ କଥା ସବୁ। ତେଣୁ ବୃନ୍ଦାବନର ଯେଉଁ ଲୀଳା ଭଗବାନଙ୍କର ସେଗୁଡ଼ା, ସେଇଥିପାଇଁ ଭଗବାନ ଆସନ୍ତି ବର୍ଷକୁ ପ୍ରତି ଥର ଆସନ୍ତି, ରଥଯାତ୍ରା କରୁଛନ୍ତି, ବୃନ୍ଦାବନକୁ ସେ ଭୁଲି ପାରନ୍ତି ନାହିଁ, ପ୍ରତିବର୍ଷ ସେ ବୃନ୍ଦାବନ ଲୀଳା। ସେଥିପାଇଁ ଭଗବାନ ଏହି ଯେଉଁ ଭଗବାନ ରୂପ ଜଗନ୍ନାଥ ଯେଉଁ ରୂପ ରହିଛି, ସେହି ଗୋପୀମାନଙ୍କ ଭାବରେ ରାଧାରାଣୀଙ୍କ ଭାବରେ ସେ ଅଷ୍ଟସାତ୍ତ୍ୱିକ ବିକାର ମହାଭାବ ପ୍ରକାଶ କରିଛନ୍ତି, କୃଷ୍ଣଙ୍କର ମହାଭାବ ପ୍ରକାଶ ହୁଅନ୍ତି ଜଗନ୍ନାଥ, ଦ୍ୱାରକାରେ ସେ ମହାଭାବ ପ୍ରକାଶ ନାହିଁ, ଏ ବୃନ୍ଦାବନ ଲୀଳାକୁ ସ୍ମରଣ କରି ସେ ମହାଭାବ ପ୍ରାପ୍ତ ହୋଇଛନ୍ତି। ତେଣୁ ବୃନ୍ଦାବନରେ ଯେଉଁ ଗୋପୀମାନେ ଯେଉଁ ଭାବରେ ଆରାଧନା କରିଥିଲେ ଶ୍ରେଷ୍ଠ ଆରାଧନା ସେ, ହଁ ଭଗବାନ ସେଠି ପୂର୍ଣ୍ଣ ନୁହନ୍ତି, ସେଥିପାଇଁ କୁହାଯାଏ ଭଗବାନ ହେଉଛନ୍ତି ପୂର୍ଣ୍ଣ, କ'ଣ ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛି ପୂର୍ଣ୍ଣତମ, ସବୁ ରସମ ଭଗବାନ ପାଖରେ ସେଇଠି ରହିଛି, ବୃନ୍ଦାବନରେ ରହିଛି, ଅନ୍ୟଟି ସେ ପ୍ରାପ୍ତ ହୋଇପାରିନାହାନ୍ତି। ଭଗବାନ ଗୋଲୋକ ବୃନ୍ଦାବନରେ ମଧ୍ୟ ଏ ରସ ନାହିଁ, ଯେଉଁ ରହିଛି ଭଗବତ ଚିତ୍ ଜଗତ ରହିଛି ସେ ରସ ନାହିଁ। ତେଣୁ ଭଗବାନ ଏଠି ଆସନ୍ତି ସେ ରସ ଆସ୍ୱାଦନ କରିବା ପାଇଁ, ଏ ଭୌମ ବୃନ୍ଦାବନରେ ସେ ରସକୁ ଆସ୍ୱାଦନ କରନ୍ତି। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଦାୟ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ। Yeah.